नमो भगवते वासुदेवाय। श्रीमद भगवद गीता द्वितीय अध्याय सांख्य योग श्रवण करते कि भगवान श्रीकृष्ण अर्जुन जो मानसिक दुर्बलता जो निज विचार रही तथाकथित धर्म आचरण कले निज विचारधारा धर्म को मिसेले मिले जो निर्जास बाहर से बद्ध जीवर एक मन को किसी समय पर शांति दे था कारण आम जो वृत्ति रही आम जो इच्छा रही इच्छा टाक आम सब खोजे धर्म कौट मेज करोटा आम पसंद नुह जो आम अनुकूल नुहे से करने चाहबानी सब मन रखा पड़ो अनादिकाल मन सब इंडिविजुआल रही से क्या अधीन रहा चाहूनी से धर्म को आने भी तार विचार सब रन के कहे मुझे सब कथा मान ने बोली कार कथा को से गुरु हूँ शास्त्र हूँ जी भी हूँ तार से किसी बुद्धि लगे शुद्ध आत्मा है मन शुद्ध है सब जिन बुझीपर आज जो परमात्मा ज्ञान आसो से ग्रहण कर पूर्व मनर इंडिविजुआलिटी रही तार स्वतंत्रता रही स्वतंत्र विचार आसव से विचार से शास्त्र सहित मेल शास्त्र के अंशा मो विचार भल लगुच्छे से अनुकूल के प्रतिकूल जमी अर्जुन विचार कर मोर से क्षत्रिय स्पिरीट रही युद्ध करार से के ब्राह्मण गुण का संपूर्ण नुहंती विचार को लगुच मन विचार नहीं मोर एटा भल से प्रथम अध्याय वेदरवाणी सब कहले शास्त्र आम सपोर्ट मनर सपोर्ट हो पारे मनर विचार शास्त्र सपोर्ट नहीं पारे आम मन आज गोटे अनुकूल कर प्रतिकूल कर मनर विचार किसी ठीक नुहे मन के शुद्ध नुहे सब मन रखा दरकार मन के शुद्ध नुहे आ मन सब बेले ही तार स्वतंत्र विचार को नहीं गोटे जीव को पकई कि रखुच जीव को केवे भी छाउड़ नहीं संसार को बाहर करने ना भगवान केवे भी कही न था प्रमाथी बलबम दृढ़म ये मनर एडजेक्टिव प्रमाथी बलबम मंथनकारी से मुंडर जो पशिज से बलबम मन पर श्रेष्ठ हो बुद्धि कितु से बुद्धि कंट्रोल होगा चाहे से बल आ दृढ़म तार डिटरमिनेशन पावर एत अधिका से जोटा चिंता कर तो से दुष्ट मन को सी अनादिकाल इंडिविजुआल रही आर विचार से सब ग्रहण कर साधुशास्त्र विचार को सीघ्र ग्रहण करद्ध जीवर एत गोटे एत बड़े योग्यता ना निर्विचार से कह निर्विचार निर्विचार ग्रहण कर कौन विचार न करके ग्रहण कर बहुत डिफिकल्ट इट गोटे डिफिकल्ट टास्क डिफिकल्ट जब किसी कनसीडर करदाउट कनसीडरिंग एनिथिंग यू हैव टू एक्सेप्ट साधु गुरु शास्त्र किंतु कनसीडर कर कैपासीटी माइंड माइंड अलवेज से सब एक्टिव इंडिविजुअल तार मेन्टालीटी रही है अनादिकाल तार प्रोपेन्सीटी से कौन जिन एक्सेप्ट करना ये शीघ्र से देख मोर मनर भाव अनुकूल क्यों मैच कर शास्त्र क्यों गुरु कथार क्यों मो जिन मन अनुकूल होता मुझे करी अर्धकुकुटी न्याय भाई तार जो तार अधा गुरु जो कथा भल लगे से ग्रहण कर तार मनर अनुकूल हिसाब से शास्त्र जो कथा भल लगे से ग्रहण कर मनर कथा मन बहुत बड़ मन टाक शरणागत तात्पर्य हूँ सरेन्डर तात्पर्य जो मन टाक प्रथम दबाक पड़े मानस देह गे जो कि मर अर्पिल पदेनंद प्रथम माइंड प्रबत इंग्लीश कौन ना एनी हाउ यू हाव टू वर्क बाय द कोऑपरेशन ऑफ माइंड तो बहुत सुंदर विचार महाजन विचार ना कोऑपरेशन ऑफ माइंड माइंड वांट कोऑपरेशन यू डोंट वांट टू कोऑपरेट विद सोल प्रोफेसर वी वांट टू वर्क विद कोऑपरेशन ऑफ माइंड टू हुम विल कोऑपरेट माइंड वांट टू कोऑपरेट विद सोल बट यू डोंट लाइक because from time in immemorial he have individual mentality therefore he choose his ideas from shastra from guru His idea is always prominent. My own idea is always prominent. He chooses something from Shastra. He chooses something from Guru's instruction. But he will continue his idea. Very strong. His mind. ସେଥିପାଇଁ ଆମକୁ ଆମର ବିଚାରଟାକୁ ଯେ ଆମ ପୂର୍ବରୁ ସବୁବେଳେ କୁହେ ନା ଗୋଟେ ମନଟାକୁ ଏ ସ୍ୱତନ୍ତ୍ର ମନକୁ ଶାସନ କରିବାର ଶକ୍ତି ଆମର ନାହିଁ ତାର ବିଚାରକୁ ବଦଳିବାଟା ବହୁତ କଷ୍ଟ ତାର ନିଜର ସେ କେତେବେଳେ ବେଳେ କିଛି କୁହେନି କିନ୍ତୁ ସେ ଅପ୍ରସନ୍ନ ରହିବ ସେ ଆଇଡ଼ିଆକୁ ବାହାର କରିବନି ଯେମିତି ଜବରଦସ୍ତି ମାନେ ଚୋରଟା ପୋଲିସ ଚାରିକର ରହିଛି ତା ଚୋରି କରିବାର ପ୍ରୋପେନ୍ସିଟି ସେ କ'ଣ କହୁଛି ସେଠି ସେ ତା ଦେଖି ଦେଖି ଚୁପଚାପ ଦାବି ଦାବିକି ରହୁଛି ତାର ଅର୍ଥ ନୁହେଁ ଯେ ତା ପ୍ରୋପେନ୍ସିଟି ଛାଡ଼ିଦେଲା ଚୋର ପୋଲିସକୁ ଦେଖିଲେ ତା ଗୁଣ ତାର ପ୍ରୋପେନ୍ସିଟିଟା ତାର କ'ଣ କରିବା କ'ଣ କରିଯିବ ତାର ଯେଉଁ ସ୍ୱଭାବଟା ଦବି ଯାଉଛି ଇଟ୍ ଡଜଣ୍ଟ ମିନ୍ସ ସିଏ ତାର ପ୍ରାକ୍ଟିସକୁ ଛାଡ଼ିଦେଲା ମଣିଷ ସେଗୁଡ଼ା କେତେ ବିଚାରଧାରା ପଶିଲା ପରେ ଦୁଃଖ ପଡ଼ିଲା ଗୋଟେ କ'ଣ ପଡ଼ିଲା ମନ ସେ ଟିକେ ଦୁର୍ବଳ ହେଲା ତା ଅର୍ଥ ନୁହେଁ ଯେ ତା ସ୍ୱଭାବଟା ଚାଲିଗଲା ନାହିଁ ମନ ସବୁବେଳେ ପ୍ରମିନେଣ୍ଟ ଠିକ ରହିବ ଏପରିକି କାଳ ତ ଖାଇପାରିବନି ସେ ଇମ୍ପ୍ରେସନଟାକୁ କ୍ୟାରି କରିକି ନେଇକି ଯିବ ନା କିଏ ନେଇକି ଯିବ ମନଟା ନେଇକି ଯିବ ନା କାଳ ତ କାଳ ଶରୀରରୁ ଖାଇଦେବ ମନକୁ ଖାଇପାରିବନି ଏଇ ଶରୀରରେ ଆମେ ଯାହା କରୁଥିବା ମୃତ୍ୟୁ ସମୟରେ ସ୍ମରଣ ଆସିବ ପୁଣି ଆଉ ଗୋଟେ ଶରୀର ପଶିଲା ବେଳକୁ ମନ ସେଇ ଗୁଣ ସେଇ ଭାବନାଟାକୁ ପୁଣି ପ୍ରମିନେଣ୍ଟ କରିବ ଏଇଟା ଗୋଟେ ଏତେ ବଡ଼ ମାନେ କ୍ୟାପଚରିଂ ଏଲିମେଣ୍ଟସ ଭଗବାନ ଦେଇଛନ୍ତି ଯେଉଁ ମାଇଣ୍ଡଟାକୁ ସବୁ କ୍ୟାପଚର କରିଦେବ ଫଟାଫଟ 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 କିଛି ଇରେଜ ହେବନି ଡିଲିଟ କରିପାରିବନି ମାଇଣ୍ଡରୁ କିଛି ଆଉ କାଳ ତ ଖାଇପାରିବନି କାଳ ସବୁ ଧ୍ୱଂସ କରିଦେବ ତାର ପ୍ରଭାବକୁ ଧ୍ୱଂସ କରିପାରିବନି ସେଥିପାଇଁ ଦେଖନ୍ତି ଗୋଟେ ଜୀବନର ରୁଚି ଅଛି ସମସ୍ତଙ୍କର ଜନ୍ମରୁ ଗୋଟେ ରୁଚି ରହିଛି ତାର ବିଚାର ରୁଚି ରହିଛି କିଏ ନିର୍ଜନ ବୟସ କରିବାକୁ ଭଲ ପାଏ କି ଅଧିକା ଲୋକ ସାଙ୍ଗ କଥା କହିବାକୁ ଭଲ ପାଏ କି ଟକେଟିଭ ନେଚର କି ଲୋନ୍ଲି ନେଚର କି ବିରକ୍ତି ସ୍ୱଭାବ ଭୋଜନରେ ଦେଖ ବିଭିନ୍ନ ପ୍ରକାର ସ୍ୱଭାବ କିଏ ମିଠା ଖାଏ କିଏ ଖଟା ଖାଏ ଛୁଆଟି ବେଳେ ବି ଗୋଟେ ଗୋଟେ ଛୁଆ ଯଦି କେବେ ଖାଇବେ ବି ନାହିଁ ଅରୁଣ ଆଳୁ ଖାଉଛି ନା ମା ବାପାଙ୍କର ଟେନସନ୍ ହେଇଛି ସେଇଟା ଅଲଗା ପରିବା କେବେ ଖାଇବେ ବି ନି ଗୋଟେ ଛୁଆ ଯଦି କେବଳ ଆମିଷ ନହେଲେ ଖାଇବେ ବି ନାହିଁ ଏଇଟା ସବୁ କେଉଁଠି ଟେଣ୍ଡେନ୍ସ ଆସୁଛି ମାଇଣ୍ଡର ସ୍ୱତନ୍ତ୍ର ତାର ସ୍ୱତନ୍ତ୍ର ବିଚାର ଅନାଦିକାଳ ରହିଛି ସବୈ ମନ କୃଷ୍ଣ ପଦ ଅରବିନ୍ଦ ସବୁବେଳେ ସେ ମନଟାକୁ କୃଷ୍ଣଙ୍କ ପଦାରବିନ୍ଦ ଦେବାକୁ ପଡ଼ିବ ମଣିଷ ଶରୀରଟା ଏଠି ପାଇଛି ନାହିଁ ଶରୀରଟା କେବଳ ହିଁ ତାକୁ ଗୋଟେ ପ୍ରୋବ୍ଲେମ୍ ଦେଇଛି ଏ ସେ ମନ ଆଣି ତାକୁ ଦେଇଦେଇଛି ଗୋଟେ ପୋଷାକ ଅନୈବ ମନୁଷ୍ୟଣ କାରଣ ବନ୍ଧୁ ମୁଖ୍ୟ ସେ ମନର ବିଚାର ଏ କଥାରେ ପଡ଼ିଛି ନା ଅର୍ଜୁନ ଯେଉଁ ବିଚାର ଥିଲା ମନର ପ୍ରଥମ ଅଧ୍ୟାୟରେ ବିଚାର କରିଛନ୍ତି ସେ ବେଦକୁ ଯୋଡ଼ି ଦେଲେ ତାଧାରେ ଆଣିକି ଏଇଟା ଶାସ୍ତ୍ର କୁହାଯାଇଛି ଏଇଟା ଏମିତି କୁହାଯାଇଛି ତା ବିଚାର ସେ ଯୋଡ଼ିଦେବ ମନର ବହୁତ ଡିଫିକଲ୍ଟ ଟାସ୍କ ଆକ୍ଚୁଆଲି କୃଷ୍ଣଙ୍କ ହେଲ୍ପ ଡିଫିକଲ୍ଟ ଟାସ୍କ କଣ୍ଟ୍ରୋଲ୍ ମାଇଣ୍ଡ କାହିଁକି ତାର ଆଇଡ଼ିଆ ସବୁବେଳେ ପ୍ରମିନେଣ୍ଟ ତାର ପାୱାର ତାର ୱିଲ୍ ପାୱାର ଯେଉଁଟା କହିଛନ୍ ୱିଲ୍ ପାୱାର ଇଚ୍ଛା ଶକ୍ତି ବହୁତ ଦୃଢ଼ ମନର ଇଚ୍ଛା ଶକ୍ତିରେ ଏତେ ଦୃଢ଼ ସେ କହିବେ ମରି ମାନେ ମରିଯିବି ଦେଖୁଣ ଯୋଉ ସୁଇସାଇଡ୍ କ'ଣ କହୁଛନ୍ତି ଆତ୍ମହତ୍ୟା ଯେଉଁମାନେ କରୁଛନ୍ତି ମରିଯିବି ତ ଆମକୁ ବଞ୍ଚିବିନି ଆଉ ତ କେତେ ବୁଝା କ'ଣ କରେ ସେ ଗୋଟେ ଫାଶୀ ଲଗେଇଦେବ ତାଟା କୋଉଟା ଆସିଲା ତା ମନର ୱିଲ୍ ପାୱାରଟା ଏତେ ଦୃଢ଼ତା ମନ ଭୁଲ କ୍ଷତି କିଛି କିଛି ମାନିବନି ଗୋଟେ କାମର ଅନ୍ଧ ହେଲା ଗୋଟେ ଲୋକ ସେ କ'ଣ ବି କରିଦେବ କ୍ରୋଧର ଅନ୍ଧ ହେଲା ସେ କାହାକୁ ବି ମର୍ଡର କରିଦେବ ୱିଲ୍ ପାୱାର ଏଇଟା ଆସୁଛି ନା ତାର ମନର ସେ ମନ ହିଁ ଆମେ ଯୋଉ କହୁଛେ ନା ସେଟା କିଏ କଣ୍ଡିସନ ସବୁ ସେ କହୁଛେ ନା ଆଇ ଆମ୍ ଡୁଇଂ ଦିସ୍ ଥିଙ୍ଗସ୍ ହୁ ଇଜ୍ ସେଇଂ ସୋଲ୍ ଇଜ୍ ନଟ୍ ସେଇଂ ଆଇ ଆମ୍ ଡୁଇଂ ଦିସ୍ ମାଇଣ୍ଡ ଇଜ୍ ସେଇଂ ମାଇଣ୍ଡ ଇଜ୍ ଆକ୍ଟିଭ୍ ଅଲୱେଜ୍ ସୋଲ୍ ଇଜ୍ ନାଉ ଅଣ୍ଡର ମାଇଣ୍ଡ ନା ମାଇଣ୍ଡ ଇଜ୍ ଭେରି ପ୍ରମିନେଣ୍ଟ ଇଜ୍ ଆ ୱିଲ୍ ପାୱାର ଭେରି ଷ୍ଟ୍ରଙ୍ଗ ୱିଲ୍ ପାୱାର ଷ୍ଟ୍ରଙ୍ଗ ଡିଟର୍ମିନେସନ୍ ପାୱାର ନଟ୍ ପସିବଲ୍ ଫର୍ ଏନି ୱାନ୍ ଟୁ କଣ୍ଟ୍ରୋଲ୍ ଦିସ୍ ମାଇଣ୍ଡ ସାଧୁଗୁରୁ ଚରଣ ଉପାସନାସ୍ତ୍ରମ ୟହି ବେଲିକମ୍ ଫିଫ୍ଥ କ୍ୟାଣ୍ଟ ଓନ୍ଲି ୱାନ୍ ୱିଫନ୍ ୱର୍ସିପିଂ ସାଧୁଗୁରୁ ଫଲୋଇଂ ଇଜ୍ ଇନ୍ଷ୍ଟ୍ରକ୍ସନ୍ ଇଜ୍ ଦି ଓନ୍ଲି ୱିଫନ୍ ୟୁ କ୍ୟାନ୍ କିଲ୍ ଦି ମାଇଣ୍ଡ ମନଟାକୁ ମାରିବାକୁ ହେଲେ କେବଳ ସେ ଗୋଟିଏ ଜିନିଷ ଆଉ ତୁମେ ହବନି ତୁମେ ହାଉ ଏଭର୍ ପରଫେକ୍ଟ ୟୁ ମେ ବି ୟୁର୍ ମାଇଣ୍ଡ ଇଜ୍ ଅଲୱେଜ୍ ପ୍ରମିନେଣ୍ଟ ୟୁ ହାଭ୍ ଇଜ୍ ଓନ୍ ଆଇଡ଼ିଆ ଇଜ୍ ଅଲୱେଜ୍ ସର୍ଚିଂ ଇନ୍ ଟାଇମ୍ ଇନ୍ ଟାଇମ୍ ହାଭ୍ ନୋ ପାୱାର ଟୁ ଡିଷ୍ଟ୍ରୋଏ ଦି ଇମ୍ପ୍ରେସନ୍ସ ଅଫ୍ ମାଇଣ୍ଡ ୟୁ ମେ ଚେଞ୍ଜ ୟୁର ବଡି ୟୁ ମେ ଗୋ ଟୁ ଅଦର ସ୍ପେସିସ୍ ବଟ୍ ମାଇଣ୍ଡ କ୍ୟାରିଂ ଦି ଅଲ୍ ଦି ଇମ୍ପ୍ରେସନ୍ସ ଦେଫର୍ ୟୁ ହାଭ୍ ଡିଫରେଣ୍ଟ ଆଇଡ଼ିଆ ଡିଫରେଣ୍ଟ ନେଚର ଡିଫରେଣ୍ଟ ଟେଷ୍ଟ ଡିଫରେଣ୍ଟ ୟୁ କ୍ୟାନ୍ ସେ ଆଡ଼ଜଷ୍ଟମେଣ୍ଟ ଲାଇଫ୍ ଷ୍ଟାଇଲ୍ସ time have no power. You change your body, no problem. You go to a dog body, you go to any mind is mind. He is carrying the impressions. And time have no power. Chakrabarti Vishwanath Chakrabarti mentioned in his commentary, time have no power to destroy the nature or destroy the impressions of mind or to kill the mind. Like Arjun, he have his own idea. His mind is choosing his own idea from Shastra. We are like same, although we are spiritual person, but always we are searching Shastra, we are hearing from Guru, which part our mind is, which part of that teaching is supporting to our mind. This is one type of enjoyment of mind. Mind don't want to strictly follow anything. If you don't like, because he have individual willpower. Then disciple means like Sishyati Yaham Sadhimam Tvam Prapannam. These words are very important. Sadhimam, rectify me. Sishyati Yaham Sadhimam Tvam Prapannam. I want to surrender at your lotus feet. You just rectify me. Mind want rectification. Mind have his own idea, mind have his own, you can say his own prominent nature. We are saying my nature. What is your nature? This is mind's nature. This is not your nature. Who are you? You don't know your soul. Mind is acting. Even in spiritual field, is very prominent. He have his own idea, own, you can say his own path. Very difficult. Therefore, we want Guru, we want Shastra, we want Sadhu. Three shelter. We have three shelter for mind. Sadhu, Guru, Shastra. ତିନିଟା ଜିନିଷ ରହୁଛି ନା ଆଉ କେବଳ ମନ ପାଇଁ ନା ଆଉ ତୁମେ ଜାଣ ପଢ଼ ତୁମେ କ'ଣ ବି କର ତୁମେ କ'ଣଟା କରିପାରିବ କିଛି କରିପାରିବନି ଗୋଟେ ମୁହୂର୍ତ୍ତ ଲାଗିବନି ତୁମର ମନଟା ବଦଳେଇବା ପାଇଁ ମନଟା ତୁମର ନୁହେଁ ମନଟାକୁ ଚୋରେଇ ନେଇଛି କିଏ ଆମେ ଭାବୁଛେ ମୁଁ କିଛି ନାହିଁ ମନ ଆମର ହେଲେ ମନ ବର୍ତ୍ତମାନ ବିଷୟ ନେଇଯାଇଛି ବିଷୟ ମନ ନେଇଯାଇଛି ନା ଆଉ ଯେମିତି ଭୋଜନ ଖାଇବାର ତୁମ ରୁଚି ତୁମ ମନଟା ଖାଇବା ନେଇଗଲା ନା ଆଉ ତୋ ନାରୀ ରୁଚି ତୁ ମନଟା ନାରୀ ନେଇ ପଡ଼ିଲା ନା ଆଉ ତୁମେ କଣଟା ଅଛି ତୁମେ କିଛି ନା ଖୋଳପାଟା ଧରି ଗୋଟେ କୁହନ୍ତି ଖୋଳପା ସେ ଛୁଆଙ୍କୁ ସବୁ ଠକାନ୍ତି ଯେ ମନ ମନ ଅଛି ସବୁ ଫଳ ଯେଉଁ କହିତ ହୋଇତ ସବୁ ଖାଇଦେବେ ଖାଇଲେ ତା କ୍ୟାପ୍ଟାକୁ ଲଗେଇଦେବେ ତାକୁ ଦେଇଦେବ ଭିତରେ କିଛି ନଥିବ ଉପରେ ଖୋଳପାଟା ଦେଇଦେବ ସେ ଆମର କିଛି ନା ଆମେ ଗୋଟେ ଖୋଳପାଟା ଧରିଛେ ନା ଧର ମୁଁ ବାବାଜୀ ମୁଁ ଯା କର ସବୁ ଖୋଳପା କରିଦେଇଛି କିଏ ମନ ତା ଆଇଡ଼ିଆ ଯୁଆଡ଼େ ସେ ତା ପଳେଇବ ତୁମର କିଛି ନାହିଁ ଆମର କିଛି ନାହିଁ ପ୍ରକୃତରେ ସେ ତାର ତା ବିଚାର କରିବ ତୁମେ ମାଳ ଧରିଥାଉ ନା ତାର ବିଚାର ରହିଲା ଯେ ଏଇଟା କରିବ ମାନେ ତାର ତୁ ମାଳ ଧରି ହରେ କୃଷ୍ଣ କହୁଥିବୁ ସେ ତାର ବୁଲୁଥିବ ତାର କୁଆଡ଼େ ସେ କିଛି ଶୁଣିବନି କୌଣସି ବିଚାରକୁ ମନ ଗ୍ରହଣ କରିବନି କୌଣସି ବିଚାର ଗ୍ରହଣ କରିପାରିବନି ସେ ତାର ବିଚାର ସେ ରଖିବ ସବୁବେଳେ କଣ୍ଟିନ୍ୟୁ କରି ତାକୁ କନ୍ଭିନ୍ସ କରିବା ଗୋଟେ କଣ୍ଡିସନ ପକ୍ଷରେ ସମ୍ଭବ ନୁହେଁ ଆମ ମନକୁ ଆମେ ସଂଯମ କରିପାରି ନାହିଁ ବୋଲି ହିଁ ଆମକୁ ଗୋଟେ ହାୟର କମାଣ୍ଡ ଦରକାର ପଡ଼ୁଛି ଯଦି ନିଜ ମନକୁ ନିଜେ ସଂଯମୀ କରିଥାନ୍ତା ତାହେଲେ ଜଗତକୁ ଆସିଥିଲା କାହିଁକି ଯଦି ସେ ବିଷୟକୁ ପରାହତ କରିପାରିଥାନ୍ତା ତାହେଲେ ତାର କ'ଣ ଦରକାର ଅଛି ସାଧୁଗୁରୁ ଶାସ୍ତ୍ରଙ୍କର ପାରିବନି କେବେ ହେଲେ ସେ ଗୋଟେ ସହାରା ନେବାକୁ ପଡେ ଆମକୁ ସବୁବେଳେ ମାଇଣ୍ଡ ଯେତେବେଳେ ଆଇଡ଼ିଆ ଦେବ ତୁମକୁ ଗୋଟେ ମାଇଣ୍ଡକୁ ଆଇଡ଼ିଆ ଦେବାକୁ ପଡିବ ମାଇଣ୍ଡ ଗୋଟେ ଆଇଡ଼ିଆ ଦେଉଛି ନା ମନେକର ଗୋଟେ ବ୍ରହ୍ମଚାରୀ ଜଣେ ମୁଁ ବିବାହ ହେବି ତାର ଆଇଡ଼ିଆକୁ କିଏ ଦେଲା ତାକୁ ମାଇଣ୍ଡ ଦେଲା କାହିଁକି ଦେଲା ତାର ସେନ୍ସେସ୍ ମାନେ କିଛି ଗୋଟେ ଟ୍ରବୁଲ ତିଆରି କରୁଛନ୍ତି ସିଏ ତାର ମାଇଣ୍ଡର ଆଇଡ଼ିଆରେ ଗଲେ ସେ ତ ବିବାହ ହେଇଯିବ କିନ୍ତୁ ମାଇଣ୍ଡର ଆଇଡ଼ିଆଟାକୁ ସେ ପରାହତ କେମିତି କରିବ ସେ ଷ୍ଟ୍ରଗଲିଂ କରୁଛି ନା କ'ଣ ଏଇଟା କରିବି କ'ଣ କରିବି ତାର ମନ ଏଇଟା ହେଉଛି ତାକୁ ପରାହତ କେମିତି କରିବ ସେ ଗୋଟେ ହାୟର ଇଣ୍ଟେଲିଜେଣ୍ଟର ସହାରା ନେବ ଗୁରୁଦେବ ସିଂ କହନ୍ତି ମାଇଣ୍ଡ ୱାଣ୍ଟସ୍ ହାୟର କମାଣ୍ଡ ଇଜ୍ ଗୁରୁ ଇନ୍ଷ୍ଟ୍ରକ୍ସନ୍ ମାଇଣ୍ଡ ଅଲୱେଜ୍ ୱାଣ୍ଟ ହାୟର କମାଣ୍ଡ ଇଫ୍ ଦେର୍ ଇଜ୍ ନୋ ହାୟର କମାଣ୍ଡ ମିନ୍ସ ମାଇଣ୍ଡ ଇଜ୍ ଇଣ୍ଡିଭିଜୁଆଲ୍ ଆକ୍ଟିଭ୍ That will push you towards hell. Push you towards hell. Forcefully. Mana tuma upar higher command gote nahi mane. Higher command ta tinta. Shastra padhithiyo saral chittare. Shastra tumu reflect kar deva. Are are jivan bhari kashtam. Kahi bhajra hai. Kamana ta rahibo bibaha gale ko kam chali hogi. Tumi jo mana ta ko bujhebo. Mana tumu ko bujhauchi. Amar pratyek activity mein mana ko bujhauchi na. Aji khaibi nahi. Aji eta karibi nahi. Eta aji karibi. Eta kiye bujhauchi kiye. Mana bujhauchi. ମନ କିଏ ବୁଝିପାରିବ ମନଟାକୁ କିଏ ବୁଝିବ ଲୋକ କହିଲେ ମୋ ମନ ତ ବୁଝୁନି ତୁ ଯେତେ କହିଲେ କ'ଣ ହବ
ମନଟା ତ ବୁଝୁନି ଆଉ, ତାକୁ ବୁଝିବ କିଏ? ତ ମନର ଶକ୍ତିକୁ ଯିଏ ପରାହତ କରିପାରିବ ସେ ବୁଝେଇ ପାରିବ। ଛୁଆଟା ମାଷ୍ଟରଟା ଛୁଆକୁ ବୁଝି ଦେଉଛି କାହିଁକି, ମାଷ୍ଟର ଛୁଆର ମାଇଣ୍ଡଟାକୁ ଧରିଦେଉଛି, ତୋର ଏତିକି ବୁଦ୍ଧି ଧରିଦେଉଛି ନା, ତାପରେ ତା ମୁଣ୍ଡ ଭିତରେ ପୁରେଇବ। ଛୁଆଟା ଛୁଆଟା ବୁଦ୍ଧିଟାକୁ ମାପି ଦେଇ ପାରୁଛି ବୋଲି, ଛୁଆର ବୁଦ୍ଧିଟାକୁ ଧରିଦେଉଛି ବୋଲି ମାଷ୍ଟର ତା ମୁଣ୍ଡ ଭିତରେ ବୁଦ୍ଧିଟା ପୁରେଇ ଦେଉଛି। ସେଟା ଆମେ ଆମ ମାଇଣ୍ଡକୁ ଧରିପାରିବାନି, ସେ ଏତେ ଆକ୍ଟିଭ ଧରିପାରିବାନି। ଗୋଟେ ଗୋଟେ ହାୟର ଏନର୍ଜି ଦରକାର, ଯିଏ ମାଇଣ୍ଡକୁ ଯାହା କୁହନ୍ତି ଏନାସ୍ଥାସିଆ ଯେମିତି ଦିଅନ୍ତି, କ'ଣ ଏଟା କୁହନ୍ତି, ଯେଉଁ କାଲୁଆ ଇଞ୍ଜେକ୍ସନ କୁହନ୍ତିନି ଓଡ଼ିଆରେ, ସେ ପୁରା ସାଧୁଗୁରୁଙ୍କର ଶାସ୍ତ୍ରଙ୍କର ଚିନ୍ମୟ ଶକ୍ତି ଜିନିଷ ନା, ଶାସ୍ତ୍ରର ବାଣୀ, ଗୁରୁର ବାଣୀ, ଭଗବାନଙ୍କର ସେବା, ଗୁରୁଙ୍କର ଉପଦେଶ, ଚିନ୍ମୟ ଶକ୍ତିର ସ୍ମରଣ ବା ଏ ସହାରାଟା ମାଇଣ୍ଡଟାକୁ ନ୍ୟୁଟ୍ରାଲ କରିଦିଏ। ନହେଲେ ତୁମର ଜ୍ଞାନୀ ଯେତେ ହେଇଥାଉ, ଭାଗବତରେ ସେ କହିଦେଲେନି ସାଙ୍ଗେ ସାଙ୍ଗେ, କିଂ ବିଦ୍ୟା କିଂ ତପସ୍ୟା କିଂ ତେ ଆଗେ ନ ଶ୍ରୁତି ନବା କିଂ ବିଭକ୍ତ ନ ମୌନ ସ୍ତ୍ରୀ ବିଜସ୍ୟ ମନ ହୃଦମ ପାଖରେ ବସି କହୁଛୁ, କଣ ବିଦ୍ୟା କଣ ତପସ୍ୟା କିଂ ବିଦ୍ୟା କିଂ ତେ ଆଗେ ନ, କେତେବେଳେ ତ୍ୟାଗୀ ତୁମେ ହେଇଥାଉ, କିଂ ବିଦ୍ୟା କିଂ ଶ୍ରୁତି ନବା କେତେବେଳେ ପଣ୍ଡିତ ତୁମେ ହେଇଥାଉ, କିଂ ବିଭକ୍ତ ନ ମୌନ ଏକାକୀ ତୁମେ ରହିଥାଉ, ମୌନ ନ ତୁମେ ମୌନ ହେଇଥାଉ, ସ୍ତ୍ରୀ ବିଜସ୍ୟ ମନ ହୃତମ। ଏଇ ଶବ୍ଦଟା ଭାରି ଇମ୍ପୋର୍ଟାଣ୍ଟ, ସ୍ତ୍ରୀ ବିଜସ୍ୟ ମନ ହୃତମ, ମନଟାକୁ ଗୋଟେ ବିଷୟ ନେଇଗଲା, ଏଟା ସ୍ତ୍ରୀ ଉପଲକ୍ଷଣ, ବିଷୟ ଯେତେବେଳେ ତୁମ ମନଟାକୁ ନେଇଗଲା ତୁମର ଗୋଟେ ଅଳପାଟା ଖାଲି ରହିଛି, ମଣିଷର କିଛି ନାହିଁ, ଭାଗବତ ପଢ଼ି ତୁମେ ବସିକି ଆନାଲାଇଜ୍ କରିବ, ପ୍ରକୃତରେ ମୋର ବି କିଛି ନାହିଁ, କ'ଣ କରିବ, ବିଷୟଟା ଗୋଟେ ବିଷୟ ପ୍ରତି ମନ ମନ ପଳେଇଗଲା ମାନେ ତା ସିଆଡ଼େ ପଳେଇଲା, ତୁମେ ଖାଲି ଖୋଳପଟା ଖାଉଥିବ, ବସୁଥିବ, ସେବା କରୁଥିବ, ଜପ କରୁଥିବ, କିଛି କିନ୍ତୁ ନିଜର କିଛି ନାହିଁ, ବିଷୟ ନେଇ ପଳେଇଲାଣି ଆଉ। ସ୍ତ୍ରୀଟା ଗୋଟେ ଉପଲକ୍ଷଣ ରହିଲା, ଧନ ସ୍ତ୍ରୀ ବିଷୟ ଭିତରେ ପ୍ରମିନେଣ୍ଟ ବୋଲି ତାକୁ ସବୁବେଳେ ଏ ଦୁଇଟା ଜିନିଷ ଦିଆଯାଇଛି, ତା ଭିତରେ ସ୍ତ୍ରୀକୁ ସବୁବେଳେ ରଖାଯାଇଛି, ସ୍ତ୍ରୀ ପାଇଁ ପୁରୁଷ, ପୁରୁଷ ପାଇଁ ସ୍ତ୍ରୀ, ଭେରି ପ୍ରମିନେଣ୍ଟ, ସେଟା ତାର ତାର ଯେଉଁ ଷ୍ଟ୍ରଙ୍ଗ ନେଚର, ସେ ବିଷୟ ଟାଣି ନେଇ ପଳେଇବ। ଭଗବାନ ଗୀତାରେ କହିବେ ନା ସେ କଥା, ଇନ୍ଦ୍ରିୟାଣି ପ୍ରମାଥିନି ହରନ୍ତି ପ୍ରସବମ ମନ, ପ୍ରସବମ ମନ ବଳପୂର୍ବକ ନେଇ ପଳେଇବ, କ'ଣ ଅଛି ଆମର କିଛି ନାହିଁ, ଖାଲି ଗୋଟେ ବେଶହରା ଜୀବଟା ନା ଆଉ, ଜୀବ ଗୋଟେ କ୍ରେଡିଟ୍ ଦେଖୁ, ତାର କ'ଣ କ୍ରେଡିଟ୍ ଅଛି, ମୁଁ ବିଷୟ ଏତେ ପାୱାରଫୁଲ, ଗୋଟେ ଗୋଟି ଗୋଟେ ଇନ୍ଦ୍ରିୟାଣି ପ୍ରମାଥିନି ହରନ୍ତି ପ୍ରସବମ ମନ, ଏକ ଇନ୍ଦ୍ରିୟ, ଇନ୍ଦ୍ରିୟାଣି ବହୁ ବଚନ କୁହାଯାଇଛି, କିନ୍ତୁ ଗୋଟିଏ ଇନ୍ଦ୍ରିୟ ଚକ୍ରପଦ ଲେଖିଲେ, ୱାନ୍ ସେନ୍ସେସ୍ ଅଫ୍ ପାୱାର ପୁଲ୍ ୟୁ ଡାଉନ୍ ଟୁୱାର୍ଡସ୍ ହେଲ୍, ପ୍ରମାଥିନ ଭେରି ପାୱାରଫୁଲ, ୱି ଡୋଣ୍ଟ ୱାଣ୍ଟ, you say we don't want but senses we said yes you have to follow me however scholar you may be, this is Nishmat Bhagavatam, this verse I was reciting, this was Nishmat Bhagavatam, however scholar you may be staying in a lonely place, king Vidaya, you may be very knowledgeous person, you are a very austere person, you are staying in lonely place, you are very scholar, shrutinava vivaktena mounena, you are very detached person, you are always maintaining silence or you are not speaking so much, but stri vijasya manavrutam, everything useless if your mind is stolen by a woman. Woman is called upalakhyan, it is just one example, for man woman is maya, for woman man is maya, and among visaya, how can I say, among material enjoyments, woman and money is prominent, there are always in Srimad Bhagavatam, woman does not refers to only woman, no, all material enjoyments, all material enjoyments, if attached to one material enjoyments, everything is useless, everything is useless. So we are like helpless, we are helpless, senses are so powerful, mind always carrying the impressions of this material enjoyments, we are not enjoyment is enjoying us. Like people are saying, I am smoking. You are not smoking. Cigarette is smoking to you. You are not drinking. Alcohol is drinking to you. Bhoganna bhokta, bayameva bhokta. Yeah, moral instructor is saying, you are not enjoying. Enjoyment is enjoying you. Tapana tapta, bayameva tapta. You are not performing austerity. But this material, how can you say, this miseries just give you so much trouble. Now you are suffering. Tapana tapata bhoganna bhokta bayameva bhokta. কানোনা জাতা বয়মেব জাতা, টাইম ইজ নট পাসিং, উই আর পাসিং, উই আর সিং টাইম পাস, আই ওয়ান্ট পাস দি টাইম, নো নো টাইম ইজ নট পাসিং, উই আর পাসিং, আউট কোন তপান তপ্তা বয়ম ভগবান ভক্ত আনাদার ওয়ান ইজ দেয়ার, উই ডোন্ট নো, উই ডোন্ট হ্যাভ অ্যাকচুয়ালি কনসিয়াসনেস, উই ডোন্ট হ্যাভ কনসিয়াসনেস, উই আর নট এনজয়িং, এনজয়মেন্ট ইজ এনজয়িং আস and spoke, we are, and enjoyment is enjoying us, mind always carrying the impressions, and mind carrying these impressions accepting another body, and same impressions we are continuing in next body. ami bhogi dela ami tumhe bhojan kar uthar khai dele kon asudha hala loko kon uthar khai dele kon asudha hala are tu thore khai dele sina baba to monor se bisay eta monor dhar nela se thore 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 kodu bas thore thore ho jimanda chal jaye se কারণ তুমি সিনা ভোগি দৌছ, তুমি ভোগিলনি, বিশ্ব তুমি ভোগিদেলা, বিশ্ব ভোগিদেলা পরে কোণ কলা, যেমন তোমার গোটা পোড়ে সুইট খাইদেল, মিঠা খাইদেল, তোমার থাকে খাইদেলে কোণ অসুবিধা, মাসে খাইবি মূর্খ গধ, তু যে ভোগি খাইদেলু তো সে মনটা সে ইম্প্রেসন ধরিক রখিলা, সে ছাড়ি নেই, যেদিন পুজো চান্স গোটে খুঁজব, বিশ্ব কে ভোগি পারে, বিশ্ব সমস্ত ভোগি দিয়ে, আর বিশ্ব ভোগি দিয়ে তা মল ছাড়দেব, তা মল কাল ছাড়ব মনকু, যে খাইব সে মল ত্যাগ করবে না, তো বিষয়কে ভোগিল তা মল কুয়াড়ি যাব, বিষয় কাল তুমি তো এনজয় করলু, মন কে তুই নিয়ে যা বাপা, তু রখ রখে দে, তু ছাড়িও না, কোণ কেবে ছাড়বনি, বিষয়ের মল আছে না, বিষয় মলটা সে রহিলা, যা আমি জীবনে করেদেলে সে ইম্প্রেসন সুটা মনে রহিলা, বহুত বড় একটা ডিটাচমেন্ট জিনিসটা এই কথাটা এটি পড়ছিল অর্জুন যে তাঙ্কর নিজের আইডিয়াটা মেলাচ্ছেন শাস্ত্রে সাধুঙ্গরে গুরুরে, এটা এটা গোটে বদ্ধজীবার লক্ষণ, বহু মনে করছে না এটি সে আইডিয়া তুমি ছাড়, তুমি ভাবছ মো অহিংসা করবি মতো সম্মান মিলবে, আকচুয়ালি এটা পসিবল নয়, তুমি কে সম্মান দেবে বরং ভীরু বলে কহবে, চক্র বদ্ধবিদর্শন রচনা করছেন ননু কুলক্ষ্য দোষা করুণাচ্য বিনিবৃত্য মম কথম কীর্তি স্যাৎ ইতি চেত দেখ মতো লোক প্রশংসা নিশ্চিত করবে তার আইডিয়া কে না কুলক্ষ দোষ কিছু ক্ষতি করুনি কারণ কুল নষ্ট হয়ে যাব দুর্যোধন দুর্যোধন মরতু বা পাণ্ডব মরতু আমি মরু আমার কুল তো নষ্ট হয়ে যাব না এটা তো ভাল জিনিস না আপ্রিসিয়েট কে লোক করবে দেখ গোটে বদ্ধ জীবন আইডিয়াটা কেমিতি আজ আমি মরুছে কে যদি আমি বিচার করা ভক্তি যুগে আমার আজ সব আজ সে তাঁর সে বুঝাও সে বিদেশ প্রভু মানুষ আজ আমার ভোজন নবার কারণটা হচ্ছে এয়া আমার বহু জিনিস জানিদেলে মিডিয়া হয়ে গেল ই প্রবচন হয়ে গেল মোবাইল হয়ে গেল তুমি গোটে শুনে দৌছ তোমার ভিতরে সব জানিদেলি সে তো গোটিয়ে জিনিস আমি জানিদেলু গুরু কহিলে আমি জানি গুরুদেব আর প্রবচন যা শুনলে থরে কোটে রেকর্ডিং নথিলা কিছু নথিলা আমি পাখে তোর এটা গুরুদেব কইছেন কহিলে তো শিষ্য কাম করবে এটা আসলে তুমি কোণ করব আজ গুরুদেব গোটে কথা কলে তারপর কালি আউ গোটে কথা কলে সেটা রেকর্ডিং করে শুণুব আজ গুরুদেব সেটি ইয়া কে এটা তো ভালো লাগুছে মন তার সেটা ম্যাচিং করব মু বিচার করি দেখে মুপারি এটা বেশি মানে কে কনফ্লিক্ট ভাবে উচিত নে বহুত কিছু সাহায্য হোনি বহুত কিছু সাহায্য মানু কিছু হোনি এই যা সব আমি করছে এটা বহুত কিছু সাহায্য হোনি একা সরলতা নষ্ট হয়ে মাইন্ড এক্সকিউজ পাই যাচ্ছে মাইন্ড যেত মন যেত সরল কথা শুনে সে কোণ গাইব সেটা গ্রহণ করে নেব সেতবে সেগুলা সব কিছু নথিলা সেতবে মিডিয়া নথিলা গুরু যা কুলে শিষ্য তার সে গুরু করে যা গাই চড়াইব সে গাই চড়াইব আজ বই পড়ে গীতা পড়ে আজ্ঞা মুখ গীতা পড়ি সারা গাই চড়াই সে গীতা পড়লে গাই চড়াই যাব সে তো কবে সর্বধর্ম পরে দিয়ে যাবে গাই সেবা কেমন গাই করিয়া যাবি বাপা ই পুরোনা পাঠ না আর তুমি নয় টোকা হয়ে কু নয় পাঠ পড়ি নয় পাঠ কিছু অছি এটা সব পুরোনা পাঠ এই সব পুরোনা পাঠ তোমার ঘুরি ঘুরি যেতে চাল্লা খেয়ে তোমার মুন্ডটা পুঁড়ি তলু গণা হব তুমি আইটেক বলা এমটেক বলা পিজি বলা কোটা তুমি হয়ে থাও তুমি সে আসবে সেইটিকে আসিয়া পড়ে পুঁড়ি কি মূর্খ হোক কি পণ্ডিত হোক কিছু এতে না কি সন্ন্যাসী হোক কি ব্রহ্মচারী হোক বুদ্ধি বাবা এটি কিছু কাম দেবনি এটা বড় বড় সূক্ষ্ম জিনিস না অর্জুন কি যুক্তি করছেন এটা গোটে কত আপ্রিসিয়েট জিনিস কুলক্ষ কুল নষ্ট হয়ে যাব না মু সেটা ছাড়িদেলি মু সেতু যুদ্ধে ছাড়িদেলা মানে কুল বঞ্চিগল লোক মতো প্রশংসা করি আর দ্বিতীয় কারুণ্যাচ্য মু গোটে করুণা করছি না লোক মানে নিশ্চিত মতো আপ্রিসিয়েট করি যে অর্জুন কত দয়া কলে আর কুল কুলক্ষয় দোষরু রয়েগলে মম কীর্তি সাত মোট নিশ্চিত কীর্তি হব মনে কল নন সেন্স তো ତୁମେ ଗୋଟେ ନନ୍ସେନ୍ସ ଆଇଡ଼ିଆ ତିଆରି କରୁଛୁ ଏଠି ନାଇଁ ବୋଧଝିଅ ବା ତା ବିଚାରଟାକୁ ସେ ଯୋଡ଼ିବ ଆଉ ଗୁରୁଦେବ ସବୁବେଳେ କୁହନ୍ତି ଖାଲି ଖାଲି ବିଚାରଟା ବୋଧଝିଅରେ ତା ସବୁବେଳେ ଗୁରୁଦେବ ତାଙ୍କ ତ ପରିଭାଷା ଗୁଡ଼ା ସେମିତିକା ସବୁ କଥାରେ ଗୋଟେ ବିଚାରଟା ଯୋଡ଼ ନା ବିଚାର ଯୋଡ଼ୁଛ ମାନେ ତୁମେ ଏଟା ମରିବ ଆଉ ବିଚାର ଯୋଡ଼ିବନି କି ତାଙ୍କର ଆମେ ଗୋଟେ ଆତ୍ମା ନା ଆମର ଗୋଟେ ବିଚାର ଆସୁଛି ଏଇଟା କରିବି ଏଇଟା କରିବେନି ବିଚାର କେମିତି ଯୋଡ଼ିବନି କେମିତି ନ ଯୋଡ଼ିବ ସାଧୁଙ୍କ ପ୍ରତି ପ୍ରୀତି ରହିବ ଭଗବାନଙ୍କ ପ୍ରତି ପ୍ରୀତି ରହିବ ତୁମର ଆଉ ଅଲଗା ବିଚାର କିଛି ଆସିବନି ତା ସହିତ ଗୋଟେ ଆଇଡିଆ ପଳେଇ ଆସିବ ନା ଏଇଟା କରିଦେବି ଏଇଟା କଟା କରିଦେବି ବିଚାର ଯୋଡ଼ିବ ସବୁବେଳେ ବିଚାର ଯୋଡ଼ିବ ମାନେ ଆଙ୍କର ବେଳେ ତୁମର ଅସୁବିଧା କିଛି ହବ ଅର୍ଜୁନ ଯୋଡ଼ୁଛନ୍ତି ମହାରଥା ଦୁର୍ଯ୍ୟାନ୍ଧୟ ସ୍ତମ କର୍ଣ୍ଣାଦି ଭୟାତ ମନ ବନ୍ଧୁ କାରଣ୍ୟାତ ରଣାତ ଉପରତ ମତ୍ସ୍ୟତେ ମତ୍ସ୍ୟନ୍ତେ ବଲଦେବୀ ଦର୍ଶନ କହୁଛନ୍ତି ତୁମେ ଭାବନି ଦୁର୍ଯ୍ୟୋଧନ କର୍ଣ୍ଣାଦି ତୁମକୁ କହିବେ ଯେ ଇଏ ଇଏ ବନ୍ଧୁମାନଙ୍କୁ ରକ୍ଷା କରିବା ପାଇଁ ଦୟା କରିବା ପାଇଁ ପଳେଇଗଲା କହିବେ ଭୟରେ ପଳେଇଗଲେ ଦେଖ ଭଗବାନଙ୍କ ବିଚାର କଣ ଅର୍ଜୁନର ବିଚାର କଣ ବୋଧଝିଅ ତାର ବିଚାର ସବୁବେଳେ ଚାଲିବ ବୋଧଝିଅ ତାର ବିଚାର ସବୁବେଳେ ରହିବ ତାକୁ କେହି କାଟିପାରିବେନି ଗୋଟେ ଯିବକୁ ବସିକି ଚିନ୍ତା କରୁଥିଲୁ ସାର ଗୋଟେ ଯିବ କଣ କରିପାରିବ ସିଏ କିଛି କରିପାରିବନି ଦେଖିବ ସିଏ ମଣିଷଟା ନା ତାର ଆଇଡିଆ ଆସୁଛି ତାର ବୁଦ୍ଧି ଅଛି ଆଉ ସିଏ ବି କହୁଛି ମୁଁ କୃଷ୍ଣ ପାଇଁ କିଛି କରିବି ଅର୍ଜୁନ ଯେମିତି ତା ଦେଖୁଛି ନା ଏଇଟା କରିବିନି କି ତମକୁ ଯଦି ଡାଇରେକ୍ଟ ଗାଇଡାନ୍ସ ନ ମିଳିବ ଯଦି ଅର୍ଜୁନ ପାଖରେ କୃଷ୍ଣ ନଥାନ୍ତେ ତାହେଲେ ସେ ସନ୍ୟାସ୍ତ ହେଇପଡ଼ିଥାନ୍ତେ ନା ଅର୍ଜୁନଙ୍କ ପାଖରେ ଯଦି କୃଷ୍ଣ ନଥାନ୍ତେ ଆଉ ଜଣେ କିଏ ସାରଥି ହେଇଥାନ୍ତେ ତା ତୁ ଚିନ୍ତା କର କଣ ମହାଭାରତ ଯୁଦ୍ଧ ହେଇଥାନ୍ତା ଅର୍ଜୁନ ତ ବଣ ପଡ଼ିଥାନ୍ତେ ସେ ତ ଧ୍ୟାନ କରିପାରନ୍ତା ସେ ବଣ ଧ୍ୟାନ କଲାବେଳେ ତାଙ୍କ ଭାଇ ମୁଣ୍ଡ ମୁଁ ଆସିଥାନ୍ତା ଦ୍ରୌପଦୀ କିନ୍ତୁ ବସ୍ତ୍ର ଗ୍ରହଣ କରିବା ଥିଲା ଆସିଥାନ୍ତା ସେ ଯାଇଥାନ୍ତେ ନିଶ୍ଚିତ ତା ଗୋଟେ ବୌଦ୍ଧ ଜୀବର ବିଚାର ପାଖରେ ଜଣେ ଷ୍ଟାଣ୍ଡ କରିବାର ଅଛି ତା ପଛରେ ଜଣେ ଯେମିତି କମାଣ୍ଡର ସରି ଯୋଉ ସୋଲଜର ମାରୁଛି କଣ ହେଟା କୁହନ୍ତି ତାଙ୍କୁ ଯୋଉ BSF ରହୁଛନ୍ତି ଯୋଉ ପୋଲିସ ଗୁଳି ମାରିବା ପୂର୍ବରୁ ସେ ତାକୁ ଚିନ୍ତା କରୁଛି ନା ମୋ ପଛରେ କିଏ ଅଛନ୍ତି ଲୋକଟା ମର୍ଡର ହେଲେ କିଏ ଅଛି ପଛରେ ଅଛନ୍ତି ଉପରେ କମାଣ୍ଡର ଅଛନ୍ତି ଆଉ ମାରିଦେଲେ କଣ ହେଲା 100 ମାରିଦେଲେ ମୋର ଅସୁବିଧା କଣ ନା ସେ ତୁମେ ସେ ମାରିଦେଉଛି ନା ଆଉ ପୋଲିସ କଣ ଗାଁରେ ଚାଲି ଆସି ଗାଁକୁ ଆସିଲା ବେଳେ ଗୋଟେ ବନ୍ଧୁ ଧରି ମାରିଦେବ ପୋଲିସ କାହାକୁ ମାରିଦେବ ଆଉ କମାଣ୍ଡର ନାହିଁ ପାଖରେ ସେ ଆମ ପାଖରେ ଜଣେ ଷ୍ଟାଣ୍ଡ ହବାର ଅଛି ଯେ ଆମକୁ ପ୍ରୋଟେକ୍ସନ ଦେଇପାରିବେ ମେଣ୍ଟାଲି ସ୍ପିରିଚୁଆଲି ଆମକୁ ଗୋଟେ ବହୁତ ଗୋଟେ ସପୋର୍ଟ ଦରକାର ନା ୱି ନିଡ୍ ସପୋର୍ଟ ମନି ଇଜ୍ ନଟ୍ ସପୋର୍ଟ ଇଣ୍ଟେଲିଜେଣ୍ଟ ଇଜ୍ ନଟ୍ ସପୋର୍ଟ ନଥିଙ୍ଗ ଇଜ୍ ସପୋର୍ଟ ଇନ୍ ଦିସ୍ ମେଟେରିଆଲ ୱାର୍ଲ୍ଡ ବେଷ୍ଟ ସପୋର୍ଟ ସ୍ପିରିଚୁଆଲ ସପୋର୍ଟ ସାଧୁ ଗୁରୁ ସପୋର୍ଟ ଦ୍ୟାଟ୍ ୱିଲ୍ ୱି ୱାଣ୍ଟ ଫିଡ୍ ଅଫ୍ ବାଇ ସାଧୁ ଗୁରୁ ସପୋର୍ଟ ଏ ସମାନ ସମୟ ବି ଷ୍ଟାଣ୍ଡ ଲାଇକ୍ ଏ ସୋଲଜର ସୋଲଜର ଇଜ୍ ୱାର୍କିଂ ବଟ୍ ୟୁ ହାଭ୍ ବିଗ୍ ସପୋର୍ଟ ମାଇ କମାଣ୍ଡର ଇଜ୍ ଦେୟାର ଇଫ୍ ୟୁ ହାଭ୍ କିଲ୍ 1000 ସୋଲଜର୍ସ ଆଇ ଡୋଣ୍ଟ ହାଭ୍ ଏନି ପ୍ରୋବ୍ଲେମ୍ ସପୋର୍ଟ ଇଜ୍ ଦେୟାର ଦେଖ ଶାସ୍ତ୍ର ଇନ୍ ବୈଷ୍ଣବିଜିମ୍ ସ୍ପେଶାଲି ଇନ୍ ଆୱାର ପରମ୍ପରା ୱି ଆର୍ ଅଲୱେଜ୍ ୱାଣ୍ଟ ସପୋର୍ଟ ଫ୍ରମ୍ ସାଧୁ ଗୁରୁ ଶାସ୍ତ୍ର ହରି ଗୁରୁ ବୈଷ୍ଣବ ୱି ହାଭ୍ 3 ସପୋର୍ଟସ୍ ହରି ଗୁରୁ ଆଣ୍ଡ ବୈଷ୍ଣବ ଦେ ଆର୍ ରେଡ଼ି ଅଲୱେଜ୍ ରେଡ଼ି ଟୁ ସପୋର୍ଟ ଅସ୍ ବଟ୍ ୱି ଡୋଣ୍ଟ ୱାଣ୍ଟ ଦେୟାର ସପୋର୍ଟ ଡ୍ୟୁ ଟୁ ଦିସ୍ ଇଣ୍ଡିଭିଜୁଆଲ ମେଣ୍ଟାଲିଟି ଦିସ୍ ଇଜ୍ ପ୍ରୋନ୍ ଅଫ୍ ଆୱାର ମାଇଣ୍ଡ ୱି ଡୋଣ୍ଟ ୱାଣ୍ଟ ସପୋର୍ଟ ଆଇ ହାଭ୍ ଷ୍ଟ୍ରେଙ୍ଗଥ ଆଇ ହାଭ୍ ଦିସ୍ ଥିଙ୍ଗ ବଟ୍ ୱିଦାଉଟ୍ ଦେୟାର ସପୋର୍ଟ ଭେରି ଡେଞ୍ଜର ଲାଇକ୍ ଅର୍ଜୁନ ଅର୍ଜୁନ ଅଲରେଡ଼ି ଅଲରେଡ଼ି ଡିସାଇଡେଡ୍ ନୋ ୱି ସୁଡ୍ କନ୍ସିଡର ଇଫ୍ କୃଷ୍ଣ ହାଡ୍ ନଟ୍ ବିନ୍ ୱିଥ୍ ଅର୍ଜୁନ ଦେନ୍ ୱେର୍ ୱିଲ୍ ବି ଅର୍ଜୁନ ହିଲ୍ ଗୋ ଟୁ ଫରେଷ୍ଟ ୱିଲ୍ ବିକମ୍ ସର୍ଭିସ୍ ବିକଜ୍ ୟୁ ହାଭ୍ ଇଜ୍ ଓନ୍ ଆଇଡିଆ ୱି ହାଭ୍ ଆର୍ ଓନ୍ ଆଇଡିଆଜ୍ ଦିସ୍ ଇଜ୍ ସ୍ପିରିଚୁଆଲ ଆଇ ଚାଣ୍ଟ ଆଇ ପରଫର୍ମ ଦିସ୍ ଭଜନ ଆଇ ଡୁ ଦିସ୍ ସେବା ଇଜ୍ ଆୱର ଓନ୍ ଆଇଡିଆ ବଟ୍ ୱାନ୍ ଶୁଡ୍ ଷ୍ଟାଣ୍ଡ ୱିଥ୍ ଅସ୍ ଲାଇକ୍ ଅର୍ଜୁନ କୃଷ୍ଣ ୱାଜ୍ ୱିଥ୍ ଅର୍ଜୁନ ସୋ ହୁ ଇଜ୍ ୱିଥ୍ ଅସ୍ ଦ୍ୟାଟ୍ ୱି ହାଭ୍ ଟୁ କନ୍ସିଡର ହୁ ଇଜ୍ ୱିଥ୍ ଅସ୍ ଲାଇକ୍ ଅର୍ଜୁନ ହାଭ୍ ଇଜ୍ ଓନ୍ ଆଇଡିଆ ଇଭିନ୍ ଇଟ୍ ଲୁକ୍ସ ଲାଇକ୍ ସ୍ପିରିଚୁଆଲ ବଟ୍ କୃଷ୍ଣ ଇଜ୍ ନଟ୍ ଆପ୍ରିସିଏଟିଂ ଦିସ୍ ଇଜ୍ ନଟ୍ ଗୁଡ୍ But who is with us? We have to consider who is with us. Krishna is with us. Hari is with us. Guru is with us. Vaishnava is with us. We want their support. Without their support, we can't do anything. Mind will become prominent. Mind will give us some intelligence. Or we can say some way. We may not achieve success, but mind will always prompt you. Do these things. We want support. We want rectification. You want the proper vision, like Arjun or like Krishna. Krishna is giving proper vision to Arjun. No, you can't get success in which way you are thinking. From logical side, from Vedic side, from his own experience.
Krishna is presenting. Why absolute necessity of Guru is required for that thing? Because mind have his own idea even in spiritual field. And mind is so strong, he wants support from his idea. Mind already choose something. And he wants to match his idea with sadhu, guru and shastra. He will accept this person and reject other persons. It is nothing. They are like same condition of Arjuna. Therefore Krishna, like we are reading Baldavidyavasana's commentary, Baldavidyavasana mentioning something. You don't think you are showing mercy. This is your idea. I am showing mercy. But Duryodhana and Karna will never admit that you are showing mercy. You are a coward. You are a coward person. With fear you just give up this war. This fighting. Don't think your idea is prominent. It looks like very good. But this is actually not helpful for your neither spiritual life nor material life. Amar vicharata jette sundar al konda ho. Amar odi vicharata bhari sundar. Both look appreciate amu kariye. That is useless. Sada bekkar bolu tumi jana. Jaddi ta guru a vishnumangara vicharadhara sahita jukta na hochi. ସେଟା ସ୍ପିରିଚୁଆଲ ନାଁରେ କ'ଣ? ତୁମେ ଭଲ ମନ୍ଦିର କରିଦେବ, ବହୁତ ସୁନ୍ଦର ଠାକୁର ରଖିଦେବ, ବହୁତ କିଛି କାମ କରିଦେବ, ତୁମେ ସବୁ କିଛି କରିପାର, ଲୁକ୍ସ ଲାଇକ୍ ସ୍ପିରିଚୁଆଲ, ବଟ୍ ସେଟା ସାଧୁ ଗୁରୁଙ୍କର ଇଚ୍ଛା, ଭଗବାନ କୃଷ୍ଣଙ୍କର ଇଚ୍ଛା ସହିତ ମିଶୁଛି କି ନାହିଁ? ସେଟା ଧର୍ମ ହେଇପାରେ? ଅର୍ଜୁନଙ୍କ ଧର୍ମ କହିବେ ଅହିଂସା ଧର୍ମ, ଅହିଂସା ପରମ ଧର୍ମ, ଦୟା କରିବା ପରମ ଧର୍ମ, କିନ୍ତୁ ଭଗବାନ କହିଲେ ତୁମେ ମାର, ସେଠି ଆଉ ଅହିଂସା ପରମ ଧର୍ମ ଦୟାଟାକୁ ଏଠି ଲଗାଇ ପାରିବନି, ଅର୍ଜୁନଙ୍କ ଆଇଡ଼ିଆ ସହିତ କୃଷ୍ଣଙ୍କ ଆଇଡ଼ିଆ ମିଶିବନି। कंडीशन शुल जा विचार को कदा गुरुदेव कहते तुम विचार कदा भी ठीक नुहे तु कहीं विचार कर ठीक नुह से गुरु कहीं से गुरु कहीं गुरु जानते सब भूल भावन से होती गुरु गुरु शब्द अर्थटा नुह गुरु जो है ना तुम भावने जो पाठ पढ़ी गोटे पोस्ट को चलिए गुरु टीचर्स भी कोर्स कर गुरु सेमती नुहे से गुरु पा भगवत शक्ति भाई ସେ କେବେ ନିଜକୁ ପରଫେକ୍ଟ ବୋଲି ଜ୍ଞାନ କରନ୍ତିନି। ସେଥିପାଇଁ ସେ ଗୁରୁ ହେଇକି ସବୁବେଳେ ରୁହନ୍ତି, ତାଙ୍କ ତୋର ଲଘୁତା ଆସିପାରିବେନି, କାହିଁକି ସେ ପରଫେକ୍ଟ ଯେତେବେଳେ ନିଜ ହେଉନାହାନ୍ତି ସେ କାହାର କ'ଣ ହେବେ? ଯେ ନିଜକୁ ପରଫେକ୍ଟ ମନେ ନ କରିବ ସେ କାହାର ସରେଣ୍ଡର ହେବ? ସବୁବେଳେ ଗୁରୁଙ୍କର ସରେଣ୍ଡର ହେବେ, ସବୁବେଳେ ଗୁରୁଙ୍କୁ ଆଶ୍ରୟ କରିବା। ଯିଏ ପରଫେକ୍ଟ ହେଲା ସେ ଆଉ କାହାର ସରେଣ୍ଡର ହେବନି, ସେ ପରଫେକ୍ଟ ହେଇଗଲା। ସବୁବେଳେ ତାଙ୍କର ବିଚାରଟା ଗୁରୁ କୃଷ୍ଣଙ୍କ ଉପରେ ନିର୍ଭର କରେ। ବୋଧ ଯିବାର ବିଚାର ସବୁବେଳେ ତାର ପ୍ରଥମ ବିଚାର ରହେ, ତାର ସବୁବେଳେ ଯୋଜନା ରହେ। ତ ଭକ୍ତି ଠାକୁର ପଦା ନାହିଁ, ତୁମର ଇଚ୍ଛା ଅଛି ନିର୍ଭର କରିବା କୌଣସି ପଦରା, ତୁମର ଇଚ୍ଛା ଅଛି ନିର୍ଭର କରିବା, ତା ଆରମ୍ଭଟା କ'ଣ? ଆପଣଙ୍କ ଇଚ୍ଛା ନିର୍ଭର କରିକି ରହିଛି, ଏଇଟା ହଉଛି ମାନେ ହଁ ନିଜ ବଳ ଚେଷ୍ଟା ପ୍ରତି ଭରସା ଛାଡ଼ିବା, ତୁମର ଇଚ୍ଛା ଅଛି ନିର୍ଭର କରିବା। ବହୁତ ବଡ଼ ଇମ୍ପୋର୍ଟାଣ୍ଟ ପଏଣ୍ଟ, ପୁରା ଏସେନ୍ସ ଅଫ୍ ଶାସ୍ତ୍ର, ଏସେନ୍ସ ଅଫ୍ ଶାସ୍ତ୍ର। ଭକ୍ତିମଠାକୁର ଟିଚିଂ ସ୍ପେଶାଲି ସରେଣ୍ଡର ଦି ଶରଣାଗତି ଭଜନ ଏସେନ୍ସ ଅଫ୍ ଅଲ୍ ଶାସ୍ତ୍ର ଆଣ୍ଡ ଅଲ୍ କି ପଏଣ୍ଟ ଆର୍ ଦେୟାର୍, ଅଲ୍ କି ପଏଣ୍ଟ ଆର୍ ଦେୟାର୍। ଆଇ ଗିଭ୍ ଅପ୍ ମାଇ ନିଜ ବଳ ଚେଷ୍ଟା, ଆଇ ଗିଭ୍ ଅପ୍ ମାଇ ୱିଲ୍ ପାୱାର, ଆଇ ଗିଭ୍ ଅପ୍ ମାଇ ହାଉ ଗଟ୍ ଟୁ ସେ ଓନ୍ କାପାସିଟି ଟୁ ଡୁ ସମଥିଙ୍ଗ, own strength, I give up everything. You give up everything, then how will you maintain your life? I am only depending on your willpower. Whatever you will arrange, I will accept. Why guru is guru? Why guru is guru? Why disciple is disciple? Guru always think, I am not perfect. Therefore, he used to surrender at lotus feet of his guru. Why were not surrendering at the lotus feet of Guru Parampara Acharyas? Why were not dedicating our life? Because we are thinking we are perfect. We achieve such a position, now I am perfect. When you think you are perfect, you cannot follow anyone. You cannot surrender at the lotus feet of anyone. But Guru always thinks, no, I am not perfect. Therefore he is Guru. This Guru means Sahibi. Why is Guru? He never thinks I am perfect. And by Krishna's mercy, the Swarup Shakti, the spiritual potency, the internal potency revealed to him, he realized the position.
although he have no fault, but he always think I am a faulty person, I am a guilty person, I am not a perfect person. This is not a showing, this is not like you can say he is showing or posing or acting. No, it is natural. But conditioned soul's nature is different. He have his own idea and he is thinking, I am perfect, like Arjun, he is thinking perfect. No, our idea never perfect. ఈ విచారధారణకు అమ్మ బదులు అయిపోయింది. లైక్ భక్తుని ఠాకూర్ మెన్షనింగ్ తుమార్ ఇచ్చాయి వచ్చింది. ఐఎమ్ ఆల్వేజ్ వెయిటింగ్, ఐఎమ్ ఆల్వేజ్ వెయిటింగ్ ఎవ్రీ డే, ఎవ్రీ మూమెంట్, ఎవ్రీ సెకండ్ వీ హ్యావ్ టు వెయిట్ అండ్ ప్రే. వాట్ ఈస్ కృష్ణస్ అరేంజ్మెంట్? వాట్ ఈస్ యువర్ అరేంజ్మెంట్? బికాస్ మైండ్ ఈజ్ ఆల్వేజ్ గివింగ్ సంథింగ్. ఓకే, యూ డూ దిస్ థింగ్. వీఆర్ నాట్ ఇన్ మెట్, వీఆర్ నాట్ నాన్ లివింగ్ అండ్ ఎంటిటీస్. వీఆర్ సోల్. Soul is there, mind is there, senses is there, intelligent is there. Anyhow, from morning to evening, you may go to bathroom, still idea is coming. Then you are passing stool. At least you pass stool, then you think something. No. You sit on the pan, still you think something. Because you are soul. You go anywhere, idea will come. And all ideas always, you can say, strike to our minds. Thousands is coming, 50 or 100 or 500 you will reject, 300 will keep you in your mind. Among 300, again you choose something, which one is best one. These are our problems. Bhakti Muttakur said, no, I give up everything. Nija bala, my own strength, nija chesta. Want to do something like, I am trying something, that also I give up. Nija bala chesta. I don't have faith. Although I am trying to do something, although I have strength, but I don't have faith really. I don't have faith on my properties, my strength, my intelligence. No, I don't have faith. But I am waiting on your willpower. That is the spiritual life. It's very simple. Some formula is required, some secret principles. These are the secret principles, key points. I don't know where I will stay. Tomorrow what will happen, I don't know. Why I am thinking about tomorrow? Why I will live brahmachari for whole life? Who knows? Krishna knows. I want to serve Krishna. What is Krishna's willpower? I will follow. Where I will stay? Krishna knows. Because we don't want to active our willpower. Rather, we want always what Krishna wants from me. That is our meditation. Krishna, what he wants from me? Not like Arjuna. Don't be like Arjuna. He already have his own idea. He want to impress his own idea on Krishna's mind. No. Krishna is not appreciating. Don't think you will give up fighting and you go to forest. People will appreciate you. And especially Duryodhana and Karna will laugh. And you are saying, no. I am saving the dynasty and also I am showing mercy. Krishna said, nonsense. This is nonsense idea. It looks like spiritual. This is not spiritual. People will not appreciate you. You will lose your prestige. And you are my disciple. And you already, like Prabhupada mentioned, you already achieved so many, you can say, powerful weapons from Shivji, from what people will say to you. Therefore, we have to become very careful not to promote our own idea. Rather, we have to pray to always previous acharyas, gurus, Vaishnavas, Hari Guru Vaishnavas, please, what is your arrangement for me? Please reveal me. How will lead my spiritual life? What will be my destination? You know, I am a conditioned soul. I have many desires, many ideas. What I know? I don't know. I am just like warm in this stool. Always I want to enjoy. Unless you help me, I can't do anything. This should be our prayer. Otherwise, very difficult job. Due to this wicked mind, crazy mind. He pushes us always in this direction, that direction. Even in spiritual field. Very difficult. Therefore, Baldavidas are mentioning these things. Maharatha Duryodhanadayastam Karnadi Bhayat Natu Bandhu Karunyat Ranatu Paratamasyante. Tumhe haucho je bandhu manaku karuna karike juddharu palai gali. Are tum sada se bhavye ni? Tumhu bhavye ke Maharatha Duryodhanadayastam Karnadi Bhayat ଦୁର୍ଯ୍ୟୋଧନ ଭାବିବେ ତୁମେ କର୍ଣ୍ଣ ଭୟରେ ପଳେଇଗଲ ବୋଲି ମୁଁ ଭୁଲ କହୁଥିଲି ଦୁର୍ଯ୍ୟୋଧନ ଭାବିବେ ତୁମେ କର୍ଣ୍ଣ ଭୟରେ ପଳେଇଗଲ ବୋଲି ଦେଖ ଆଚାର୍ଯ୍ୟ ମାନେ କେମିତି ପଏଣ୍ଟ ଧରୁଛନ୍ତି, ତୁମେ କହୁଛ ମୁଁ ବନ୍ଧୁମାନଙ୍କୁ ରକ୍ଷା କରିବା ପାଇଁ ପଳେଇ ଗଲି, ନା 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 ଭୁଲ, କାରଣ ତୁମର କମ୍ପିଟେଟର ଅଛନ୍ତି କିଏ କର୍ଣ୍ଣ, ତେଣୁ ସମସ୍ତେ କହିବେ ଇଏ କର୍ଣ୍ଣ ଭୟରେ ପଳେଇଗଲା, ତୁମେ କହୁଛ ମୁଁ ଦୟା କରୁଛି, ବିଲକୁଲ ବେକାର କଥା। ନହି ସୁରସ୍ୟ ଶତ୍ରୁ ଭୟଂ ବିନା ବନ୍ଧୁ ସ୍ନେହ ନା ଯୁଧାର ଉପରତି ଇତି ଅର୍ଥ। ସେମାନେ ସବୁ ଭଗବାନଙ୍କ ଲୋକ ନା, ସେମାନେ ଯୁକ୍ତି କରିଦେଲେ, ଆଚ୍ଛା ଦେଖ କେହି ବି ଯୋଦ୍ଧା ଶତ୍ରୁ ଭୟ ବିନା ବନ୍ଧୁ ସ୍ନେହରେ ଯୁଦ୍ଧ କ୍ଷେତ୍ରରୁ ଯାଇଛନ୍ତି କି? ମୋତେ ହିଷ୍ଟ୍ରି ଦେଖିପାରିବ କି? ମୋତେ କେବେ ଗୋଟେ ଇତିହାସ ଦେଖିପାରିବ ଯେ ବନ୍ଧୁକୁ ସ୍ନେହ କରିବା ପାଇଁ ଯୁଦ୍ଧ କ୍ଷେତ୍ରରୁ କିଏ ପଳେଇଗଲା? ଯୁଦ୍ଧ କ୍ଷେତ୍ରରୁ ଯିଏ ଯାଆନ୍ତି ଶତ୍ରୁକୁ ଭୟ କରିକି, ଏଇଟା ତ ଲଟା। ଆଉ ତୁମେ ଗୋଟେ ଗୋଟେ ଆଇଡିଆ, ମୋତେ ନୂଆ ଆଇଡିଆ ଦେଖୁଛ ତ, ଶିଷ୍ୟର ଯେଉଁମାନେ ଶିଷ୍ୟ ହେବେ ବା ଯେଉଁମାନେ ବଦ୍ଧ ଯିବ ତାର ସବୁ ଗୋଟେ ନୂଆ ଆଇଡିଆ, ସେ ଏଇଟା ମୁଁ କରିଦେଲେ ଏଇଟା ମୋର ହେଇଯିବ। ଆରେ ତୋର ତୋ ବୋକାଟା କି, ତୁ ସେ ଆଇଡିଆଟା କାମ କରିବନି, ତୁମ ଆଇଡିଆଟା କିଛି କାମ କରିବନି, ଇଏ ଗୋଟେ ନୂଆ ଆଇଡିଆ ତିଆରି କରିଦେଉଛନ୍ତି। କାରଣ ମୁଁ ଯୁଦ୍ଧରୁ ମୋତେ କହିବି ସମସ୍ତେ କାରୁଣ୍ୟରେ କରୁଣା କରିକି ବନ୍ଧୁମାନଙ୍କୁ ପଳେଇଗଲା। ଭଗବାନ ତୁ କରୁଣା ନନ୍, ସେ ତୁ ଗଧା, ଏକ ନମ୍ବର ଗଧା, ତୁ ବୁଝିପାରୁନୁ ରେ, ଏଇଟା ତୋତେ କହିବେ ଇଏ କର୍ଣ୍ଣ ଭୟରେ ଗଲା। କାରଣ ମହାଭାରତରେ ସମସ୍ତେ ଗୋଟିଏ ଜିନିଷ ଜାଣିଥିଲେ, ଆଉ କର୍ଣ୍ଣ ବି ଡିକ୍ଲାର କରିଦେଇଥିଲା ଏଇଟା ଏ ମହାଭାରତ ଯୁଦ୍ଧରେ। କୁନ୍ତିକି ଯେତେବେଳେ କହିଥିଲା ନା, ଏଇଟା ପୁରା ଗୋଟେ ଖେଳି ଯାଇଥିଲା। ଭଗବାନ ସେଥିରୁ ଜାଣିଥିଲେ, ଭଗବାନ ଡରୁଥିଲେ, ଭଗବାନ ତ ସର୍ବଶକ୍ତିମାନ, ଡରୁଥିଲେ କାହିଁ? କୁନ୍ତି କହିଲା ନା ମହାଭାରତ ଯୁଦ୍ଧ ପୂର୍ବରୁ କୁନ୍ତି ଯାଇକି ଭେଟିଲେ ନା, କିନ୍ତୁ ଜାଣିଛ ନା ମୁଁ ତୁମେ ହଉଛୁ ମୋର ପୁତ୍ର। କହିଲେ ମା ବହୁତ ଡେରି ବିଳମ୍ବ ହେଇଯାଇଛି, ମୋତେ ସମାଜରେ ତୁମେ ଜନ୍ମ ଦେଇକି ପରିଚୟ ଦେଇନ, ଏଠୁ ପୁତ୍ରର ଆଉ ଦୁଃଖ ଜୀବନରେ କଣ ଅଛି? ଯେଉଁ ସନ୍ତାନ ଦିନେ ପରିଚୟ ପାଇନଥିଲା ତାର ମା କିଏ, ତାର ବାପା କିଏ, ଆଉ ଆଜି ଆସିକି ତୁମେ ମୋର ମୋର ଅନାଥ ଅବସ୍ଥାରେ ମୋତେ ଦୁର୍ଯ୍ୟୋଧନ ସାହାଯ୍ୟ କରୁଛ, ତୁମେ ଆଜି ମୋତେ ପରିଚୟ ଦଉଛ ଯୁଦ୍ଧ ପୂର୍ବରୁ। ନୀତିଟାକୁ ସେ ବହୁତ ବଳବାନ ଧରୁଥିଲା ନା, ନୀତି ବଳବାନ ଧରିକି ଛାଡ଼ିଦେଲା ଭକ୍ତି, ଆଉ କଣ କୃଷ୍ଣଙ୍କୁ ମାନିପାରିଲା ନା ମାଆକୁ ମାନିପାରିଲା। ନୀତିରାଜ ଯିଏ ଅତି ନୀତିଖୋର ଯିଏ ହେଲା ସେ ମରିବ ସବୁଆଡ଼େ, ଭକ୍ତିରେ ବି ସେ ମରିବ ନା, ସବୁ ନୀତିକି ତୁମେ ଦେଖେଇବ, ତାକୁ ତ ଆଡଜଷ୍ଟମେଣ୍ଟ ଶିଖିପାରିବନି, ସେ ବଞ୍ଚିପାରିବନି କୋଉଠି ହବ। ନୀତିଟା ଖରାପ ନୁହେଁ, କିନ୍ତୁ ନୀତିଠାରୁ ଭକ୍ତିଟା ହଉଛି ବଡ। ଆମେ ନୀତି ପାଳନ କରୁଛେ ଭକ୍ତି କରିବା ପାଇଁ, କିନ୍ତୁ ନୀତିରାଜ ଭକ୍ତି ତା ନୁହେଁ। ତୁମେ ଯଦି ନୀତିକି ଦେଖିବ ତାହେଲେ ସବୁ କୋଟି ପଳେଇବ, ତୁମ ଆଗରୁ ସବୁ କୋଟି ପଳେଇବ। ମହାପ୍ରଭୁ କହିଛନ୍ତି ସ୍ତ୍ରୀ ଲୋକ ମୁଖ ଦେଖିବନି, ତା ନା ମହାପ୍ରଭୁର ଆଚାର୍ଯ୍ୟ ପରମ୍ପରାରେ ଆମର ଯେଉଁମାନେ ସନ୍ନ୍ୟାସୀ ମାନେ ଗୁରୁ ହଉଛନ୍ତି, ସ୍ତ୍ରୀ ଦେଖିବା ଦେଉଛନ୍ତି, ତ ଦୁର୍ନୀତି ଦେଖିବ କଟିଗଲା। ନୀତିଟା ତୁମ ପାଇଁ କାମ କରିବ, ନୀତି ଉପରେ ହଉଛି ଭକ୍ତି। ନୀତିଶାସ୍ତ୍ର ଦୁର୍ବଳ, ଭକ୍ତିଶାସ୍ତ୍ର ପ୍ରବଳ, ଯେ ବେଶୀ ନୀତି ଘୋର ଦେଖେଇବ ସେ କୋଉଠି ଜୀବନ ରହିପାରିବନି, ତା ମାନେ ଯେଉଁ ଅନୀତି ହେବା ଦରକାର। ନୀତି ଗୁଡିକ ବୈଷ୍ଣବ ପରମ୍ପରାର ଆଗତ ସୂତ୍ର ସହିତ ଆମକୁ ମିଳିବାକୁ ପଡିବ। ଏଇଟା ଆମର ଗୁରୁବର୍ଗ କଣ କରିଛନ୍ତି, ସେ ନୀତିର ସେଟା ଦେଖ, ଆମ ଗୁରୁଦେବ ଏଇଟା କରିଛନ୍ତି। ଗୁରୁଦେବ କହୁଥିଲେ, ସେ ବ୍ରହ୍ମଚାରୀ ଥିଲେ, ସେ କମ୍ପ୍ଲେନ୍ କଲେ ଗୁରୁଦେବ ମନ୍ଦିର ଭିତରେ ବିବାହ କରୁଛନ୍ତି, ଓଡ଼ିଶା ଲୋକ ଖରାପ ଭାବି କରୁଛନ୍ତି, କଣ ହେଲା ମୋ ଗୁରୁ କରିଛନ୍ତି, ମୁଁ ଜାଣିଛି ଓଡ଼ିଶାଟା ପରମ୍ପରା, ମୋ ଗୁରୁ କରିଛନ୍ତି, ମୁଁ ମୋ ଗୁରୁ କଥା ଛାଡ଼ିଦେବି, ତୁମେ କଣଟା କହିବ କଥା। ବହୁତ ଜିନିଷ ଆମେ ଭଲ ପାଉନା, କିନ୍ତୁ ଆମ ଗୁରୁ ଏଇଟା କରିଛନ୍ତି, ଆମେ କରିବାକୁ ପଡ଼ିବ, ଏଇଟା ନୀତି। ଆମେ ସେଇଟା କଣ କହିବୁ, ଆମେ ମୁଁ ତ ନିଜ ଜୀବନ ଦେଖିଛି, ଆଉ ଆମେ ସବୁ ଆମେ ବହୁତ ପଢ଼ୁଥିଲୁ, ଗୋଟେ ଜିନିଷ ପଢ଼ୁଥିଲୁ ଆମକୁ ଖରାପ ଲାଗେ, ଆୟା ଏଇଟା ଖାଇବାନି, ସେ ଗୋଟେ ପଢ଼ୁଥିଲି ସେଇଟା ସେ କଣ କଣ ଖାଇଲେ ଖରାପ, ଯେମିତି ବାଇଗଣ ବିଷୟରେ ଲେଖାଇ, ବାଇଗଣ ତୁମେ ଖାଇବନି, ସେଠୁ ମଧ୍ୟ ପଢ଼ିଲେ ମୁଁ ଖାଇବା, ଏଇଟା ତ ଖରାପ ଜିନିଷ ଖାଇବିନି, ଆଉ କ'ଣ କାହିଁ ଖାଇବା, ଏଇଟା ଖାଇବାନି, ଭଗବାନ ତାଙ୍କ ଖାଉଛନ୍ତି ଖାଆନ୍ତୁ, ଆଉ ମୁଁ ଖାଇବିନି। କିନ୍ତୁ ଯେତେବେଳେ ଏ ଗାଜର ବିଟ ମୁଁ ଏଇଟା ଖାଏନି, କିନ୍ତୁ ମହାପ୍ରସାଦ ଗୁରୁଦେବ ପ୍ରସାଦ ଆସିବ, ତାକୁ କ'ଣ କରିବି, କାଢ଼ିକି ଥୋଇବି, ମୁଁ ସେଠି ଚିନ୍ତା କରେ, ମୋ ଗୁରୁ ଖାଇଛନ୍ତି, ମୁଁ ଏଇଟା କ'ଣ କରିବାକୁ ପଡ଼ିବ, ମୋତେ ତ ଖାଏ, ନିୟମଟା ସବୁବେଳେ ଦେଖେଇବନି ତୁମେ, ନିଟା ନିୟମଟା ଦେଖିଲେ ଭକ୍ତିର ଘରେ ଗଲା ନାହିଁ, ଗୁରୁବର୍ଗ କରିଛନ୍ତି ବା, ଆମେ ଜଗତର ସବୁ ନିୟମଟାକୁ ମାନିପାରିବାନି, ଆମେ କେବଳ ଗୁରୁ ବୈଷ୍ଣବଙ୍କର ଦାସ, ଆମେ ନୀତିର ଦାସ ନୁହେଁ, ଆମେ କୃଷ୍ଣ ଦାସ, ଆଉ କୃଷ୍ଣଙ୍କର ଦାସଙ୍କର ଦାସ। କେତେ ଜିନିଷ ଆମକୁ ଭଲ ଲାଗେନି, ଆମ ରୁଚି ସେଇଟା ନାହିଁ, କିନ୍ତୁ ଗୁରୁବର୍ଗ କରିଛନ୍ତି ମାନେ ଆମକୁ କରିବାକୁ ପଡ଼ିବ, ଆଉ ସେଇଟା ହିଁ ଜୀବନର ତପସ୍ୟା, ଆଉ ତପସ୍ୟା ଜୀବନରେ କିଛି ନଥାଏ। ବହୁତ ଜିନିଷ ଆମର ନିଜ ରୁଚି ହିସାବରେ, ଏକାଇ ବଞ୍ଚିବାକୁ ଭଲ ଲାଗେ, ପ୍ରକୃତିରେ ରହିବାକୁ ଭଲ ଲାଗେ, ନିଜ ରୋଷେଇବାସ କରି ଖାଇବ, ଚୁପଚାପ ରହିବ, ଆମ ରୁଚି ହିସାବରେ ଆମେ ବଞ୍ଚିବା, ସେଇଟା ଭକ୍ତି ନୁହେଁ, ହେଇନପାରେ, କାରଣ ଭକ୍ତିରେ ତ ଆମର ଆମର ସମ୍ପତ୍ତି ନୁହେଁ ନା, ଆମେ ତ କାହା କତିରୁ ପାଇବା ନା, ଯାହା କତିରୁ ପାଇବା ତାଙ୍କ ହିସାବରେ ଆମକୁ ଚାଲିବାକୁ ପଡ଼ିବ। ମୁଁ ତୁମ କତିରୁ 1000 ଟଙ୍କା ପାଇବି, ତୁମେ ତ ମଦ ଟିକେ ପିଇବି, କ'ଣ କରିବି, ମୋର 1000 ଟଙ୍କା ପାଇବାର ଅଛି। ଯିଏ ଦବ ତାକୁ ପ୍ରସନ୍ନ କରିବାର ଅଛି ନା, ଆଉ ଭକ୍ତିରେ ତ ଆମର ସମ୍ପତ୍ତି ନୁହେଁ, ଶୁଦ୍ଧ ଭକ୍ତର ସମ୍ପତ୍ତି, ତେଣୁ ଶୁଦ୍ଧ ଭକ୍ତ ତାର ହିସାବରେ ଯିବାକୁ ପଡ଼ିବ। ଆଉ ତୁମେ କ'ଣ କଥା କହିବ, ତୁମ କଥା ତୁମେ ରଖ ରଖ, ତୁମେ ଆମେ ସେଇଟା ଶୁଣିବୁନୁ। ଜଗତର କାହାର କ'ଣ କୌଣସି କଥା ଶୁଣାଯିବନି, ନୀତିକି ରଖ ଆଉ ଯାହାକୁ ରଖ, ଯିଏ ଦେଇପାରିବ ତା କଥା ଆମେ ଶୁଣିବୁ ନା। ଆଉ କୃଷ୍ଣ ଭକ୍ତି ଗୁରୁବର୍ଗ ଆଚାର୍ଯ୍ୟ ବର୍ଗ ଦେବେ, ସେମାନେ ଯେଉଁ ପ୍ରଶ୍ନ ଆମେ ସେଇଟା ମାନିବୁ, ତାହେଲେ ଆମର କ'ଣ ଅଛି? ସବୁବେଳେ ଯେ ନୀତିରେ ଲଗେଇ ହବ ସେଟା ଠିକ ନାହିଁ। ନୀତି କେଉଁ ନୀତିରେ ଆମେ ପାଳନ କରିବା, ତାଦେର ଚରଣ ସେବି ଭକ୍ତ ସନେବାସ ଜନମେ ଜନମେ ମୋର ଅଭିଳା, ତାଦେର ଚରଣ ସେବି ଭକ୍ତ ଭକ୍ତ ସଙ୍ଗ ରହିବେ, ତାଙ୍କର ସେବା ହିଁ କରିବି। ତାଙ୍କ ସେବା କରିବାକୁ ହେଲେ ସେ ତାଙ୍କ ପରିସ୍ଫୁଲ୍ଲ ତୁମକୁ ସେବା କରିବାକୁ ପଡ଼ିବ। କୌଣସି ଜିନିଷକୁ ଆମେ ଚେଞ୍ଜେସ୍ କରିପାରିବାନି, ନୀତିଟା ନୀତି ଜାଗାରେ ରହିଥିବ ତାମାନେ ଅନୀତିକ ରହିବାନି, କିନ୍ତୁ କରିବାକୁ ପଡ଼ିବ। ଗୁରୁବର୍ଗଙ୍କର ଆଚାର୍ଯ୍ୟବର୍ଗଙ୍କର ବିଧି ଗୁଡ଼ାକ ଆମେ ପାଳନ କରିବାକୁ ପଡ଼ିବନି। ଏଇଟା ହେଉଛି ସତୀତ୍ୱର ଗୋଟେ ସତୀତ୍ୱ, ସତୀ ନାରୀ ଯେମିତି ତାର ସ୍ୱାମୀର ସବୁ ପ୍ରକାର ବିଚାରଧାରାକୁ ସେ ପୁରା ବୁଝିନିଏ, ସେଥିପାଇଁ ସତୀ ହୁଏ। ତେଣୁ ଶିଷ୍ୟର ସତୀତ୍ୱ ହେଉଛି ତାର ପରାକାଷ୍ଠା ହେଉଛି, ଶିଷ୍ୟତ୍ୱର ପରାକାଷ୍ଠା ହେଉଛି ସେ ଗୁରୁଙ୍କର ଆଚାର୍ଯ୍ୟମାନଙ୍କର ମନୋଭାବକୁ ବୁଝି ନେବ। କରିବାର ତା ସେଟା ସମ୍ଭବ ନୁହେଁ, କେମିତି ତୁମେ କରିବ, ସେମାନେ ଭଗବାନଙ୍କର ଶୁଦ୍ଧ ଭକ୍ତ, କିନ୍ତୁ ତୁମେ ତାର ମନୋଭାବକୁ ବୁଝି କିଛି ଟ୍ରାଏ ଚେଷ୍ଟା କରୁଛ ସେ ବୁଝିଥାଏ। ସେଥିପାଇଁ ଆମେ ଦେଖୁଣ ସେ ଶବ୍ଦ ଗୁଡ଼ାକ ହେଉଛି ଶ୍ରୀ ଚୈତନ୍ୟ ମନୋଭୀଷ୍ଟମ ସ୍ଥାପିତମ ଇଏ ନ ଭୂତଲେ। ମହାପ୍ରଭୁ ଯେଉଁ ମନୋଭୀଷ୍ଟଟା ଥିଲା ସେ ଭୂତଳରେ ସ୍ଥାପନ କଲେ, କିଏ ରୂପପାତ, ସେ କ'ଣ ଚାହୁଁଥିଲେ? ମହାପ୍ରଭୁଙ୍କର ମନୋଭାବ କ'ଣ ଥିଲା? ସମସ୍ତେ ଶୁଦ୍ଧ ଭକ୍ତିଟା ପ୍ରାପ୍ତ ହୁଅନ୍ତୁ, ସେଟା ଜାଣିଥିଲେ। ସେଥିପାଇଁ ସେ ଭକ୍ତିର ସନ୍ଦେଶ ସିନ୍ଧୁ ଯାହା ସବୁ ରୂପପାତ ସବୁ ରଚନା କଲେ, ସ୍ତବାବଳି ଯାହା ସବୁ ରଚନା ସବୁ କଲେ, ତାଙ୍କର ବଡ଼ ସୁନ୍ଦର ଭାବେ ମହାପ୍ରଭୁଙ୍କର ମନୋଭାବକୁ ସେ ବୁଝିପାରୁଥିଲେ, ରୂପମୁଞ୍ଜରେ ସେ ଥିଲେ। ଶିଷ୍ୟଟା ଗୋଟେ ଜୀବନର ବଡ଼ ସତୀତ୍ୱର ପରାକାଷ୍ଠା, ତାର ନିଷ୍ଠା ଶିଷ୍ୟତ୍ୱର ପରାକାଷ୍ଠା ହେଉଛି ଏଇଟା, ପରମ୍ପରା ଆଚାର୍ଯ୍ୟ ଗୁରୁବର୍ଗଙ୍କର ମନୋଭାବକୁ। ଯେମିତି ପ୍ରଭୁପାଦ ବିଦେଶକୁ ଗଲେ ବହୁତ ସମାଲୋଚନା, ବିଦେଶରେ ମାତାଜୀମାନେ ସବୁ କରନ୍ତି ନା, ଆଉ ଏବେ ବି ମାତାଜୀମାନେ ରୋଷେଇ ପୂଜା କରୁଛନ୍ତି, ହେଟା କ'ଣ ବେଦିକ ଲ? ଜଣେ ନାରୀ କେମିତି ଯାଇ ମନ୍ଦିର ପୂଜା କରିବ? ଆଉ ଇଣ୍ଡିଆର କ'ଣ ଲୋକ ଆପ୍ରିସିଏଟ୍ କରିବେ ନା? କେଉଁ ବେଦରେ ଖାଇଛି ସେ କେମିତି କଲେ? ଜଣେ ପ୍ରଶ୍ନ କରିବ, ଜଣେ କମ୍ପେୟାର କରିଦେବ, ଜଣେ ଭାରତୀୟ ଲୋକ ଦେଖିଲା ମାନେ କ୍ରିଟିସାଇଜ୍ କରିଦେବ, ଏଠି ମାତାଜୀ ଗୋଟେ ପୂଜା କରୁଛନ୍ତି, କେମିତି ଏଟା ହେଲା? ହେଠି ନୀତି ଲାଗିପାରିବନି, କାହିଁକି ନା ସମୟ କାଳ ପରିସ୍ଥିତି ହିସାବରେ ଆଚାର୍ଯ୍ୟମାନଙ୍କ ପାଖରେ ସବୁ ଜିନିଷ ଗୁଡ଼ା ରିଭିଲିଂ ହୁଏ, ସେଟା ରିଭିଲିଂ ଜିନିଷଟା। ସେ କ'ଣ ନୀତି ଜାଣନ୍ତିନି? ଯଦି ନୀତି ଜାଣିନଥିଲେ, 4 ନିୟମରୁ ଗୋଟେ ନିୟମ କମେଇଦେଲେନି? 4 ନିୟମରୁ ଗୋଟେ ନିୟମ କମେଇଛନ୍ତି କି? ଯିଏ କହୁଛି ତାଙ୍କ ଘୁରେ, ତା ମୁଣ୍ଡକୁ ମୁଁ ଘୁରେଇ ଦେବି, ଯିଏ ଆଚାର୍ଯ୍ୟ ବିଷୟରେ କହେ ତାଙ୍କ ମୁଣ୍ଡଟାକୁ ମୁଁ ଘୁରେଇ ଦେଇପାରିବି, ମୋର ଏତିକି ଶକ୍ତି ଅଛି, ଗୋଟେ ପଦ କଥା ବି ତାଙ୍କୁ କହିପାରିବିନି, ମୁଣ୍ଡକୁ ଘୁରେଇକି ମୁଁ ଛାଡ଼ିଦେବି। ଯଦି ପ୍ରଭୁ ଯେଉଁମାନେ କ୍ରିଟିସାଇଜ୍ କରନ୍ତି ନା, ଏମିତି କରିଦେଲେ ପ୍ରଭୁପାଦ, ଏମିତି କରିଦେଲେ, ଯେଉଁ ମଠ ମନ୍ଦିର କୁହନ୍ତୁ, ତାଙ୍କୁ ତମେ କୁହ ପ୍ରଭୁପାଦ ଭକ୍ତିରେ କମ୍ପ୍ରମାଇଜ୍ ସହିତ କମ୍ପ୍ରମାଇଜ୍ କରିଛନ୍ତି, ହରିନାମ ମହନ୍ତ ଚେଞ୍ଜ କରିଛନ୍ତି କି, ତୁଳସୀ ପୂଜାକୁ ଚେଞ୍ଜ କରିଛନ୍ତି କି, 4 ନିୟମକୁ ଚେଞ୍ଜ କରିଛନ୍ତି କି? ଆଉ ଯୋଉଟା ଚେଞ୍ଜେସ୍ କରିଛନ୍ତି ସେଟା କ୍ରିଷ୍ଟ ଚେଞ୍ଜେସ୍ କରିଛନ୍ତି, କାରଣ ବର୍ତ୍ତମାନ ସେଇଟା ଦରକାର। ଆଉ ସେ ପ୍ରିନ୍ସିପଲ ଲୋକ ସମସ୍ତେ ଆଡପ୍ଟ କରୁଛନ୍ତି ବର୍ତ୍ତମାନ, ମୁଁ ଦେଖୁଛି 20 ବର୍ଷ ଭିତରେ ସମସ୍ତେ ସେମିତି ସେଇ ଜିନିଷ କଲେଣି, କାହିଁକି? ସେ ଆଚାର୍ଯ୍ୟ। ଆଉ ସେଇଟା ପୂର୍ବ ମେନ୍ସନ୍ କରନ୍ତି ଭାଗବତରେ, ତୁମେ ପଢ଼ିନା କି ତୁମେ? ଆମେ ସବୁ ନୂଆବେଳେ ପଢ଼ୁଥିଲୁ, କ'ଣ ତାଙ୍କର ଗୋଟେ ଦୟା ଥିଲା, ସେଇଟା ସବୁ ମନରେ ପଡ଼ୁଛି ଯେ ଆଚାର୍ଯ୍ୟମାନେ ତାଙ୍କର ସମୟ କାଳ ପରିସ୍ଥିତି ହିସାବରେ ହିଁ ସେମାନେ ଭକ୍ତିଟାକୁ, ଭକ୍ତିର ଜିନିଷଟାକୁ, ପ୍ରିନ୍ସିପଲଟାକୁ ଆଡପ୍ଟ କରିବେ, ସେଇଟା ହେଉଛି ଆଚାର୍ଯ୍ୟଙ୍କର। ଆଚାର୍ଯ୍ୟ ସେଇମାନେ ହେଇପାରିବେ, ପୂର୍ବ ଷ୍ଟ୍ରେଟଲି କହିଲେ, ନନ୍ ଅଫ୍ ମାଇ ଗଡ୍ ବ୍ରଦର୍ ଇଜ୍ କ୍ୱାଲିଫାଏଡ୍ ଟୁ ବିକମ୍ ଆଚାର୍ୟସ୍। ନିୟମଟାକୁ ଧରିବାଟା ଗୋଟେ ତୁମର ବଡ଼, ତୁମେ ନିୟମ ପାଳନ ତୁମେ କରିଦେଇପାର, ତୁମ ନିୟମଟା ତୁମେ ପାଳନ କରିଦେବ, ତୁମେ ସମାଜ ପାଇଁ କ'ଣ କରିପାରିବ? ତୁମେ ସମାଜ ପାଇଁ କ'ଣ କରିପାରିବ? କାହିଁକି ପ୍ରଭୁପାଦଙ୍କ ନିୟମ କେଉଁଥିରେ ସେଟା ପଏଣ୍ଟ ଗୁଡ଼ାକ ସବୁ, କେତେ ପଏଣ୍ଟ ଗୁଡ଼ାକ କୁଆଡ଼େ ଗୋଟେ ଗୋଟେ କଥା କ'ଣ, ହଜାର ହଜାର ପଏଣ୍ଟ ଆସୁଛି, ଗୋଟେ କଥା ଭୁଲି ପଡ଼ୁଛି, ପ୍ରଭୁପାଦଙ୍କ ଆବିର୍ଭାବରେ କହୁଥିଲେ, ଭୁଲିଗଲେ, ଏ ଆସିଲା ପରେ ମନ ପଡ଼ିଲା। ଆମର ତ ନିଜ ନିଜ ସମସ୍ତ ଗୁରୁ ଅଛନ୍ତି, ପୂର୍ବାଚାର୍ଯ୍ୟଙ୍କ ହେଉଛନ୍ତି ବର୍ତ୍ତମାନ ଆଚାର୍ଯ୍ୟଙ୍କର, ବର୍ତ୍ତମାନ ଆଚାର୍ଯ୍ୟ ହେଉଛନ୍ତି ପୂର୍ବାଚାର୍ଯ୍ୟଙ୍କର ପ୍ରତିନିଧି, ଆମେ ଗୁରୁଦେବଙ୍କୁ ଫଲୋ କରିବା, ସମସ୍ତେ ଆମକୁ ନିଜ ଗୁରୁଙ୍କୁ ଫଲିବା, ଆମେ କାହିଁକି ପ୍ରଭୁପାଦଙ୍କୁ ନୋମିନେଟ୍ କରିବା? ଜଣେ ଯଦି କହିବ ତାହେଲେ ଏଟା ତ ପୁଣି ରୀତି ବି ହେଇଗଲା, ମୁଁ ସେଇଟା କହିବାକୁ ଯାଉଥିଲି, ଫଟୋ ମନଟା ବୁଲିଗଲା କୁଆଡ଼େ, ଆଉ ଭଗବାନ କୁଆଡ଼େ କେତେ କ'ଣ ବୁଲେଇ ଦେଉଛନ୍ତି, କେତେ କଥା ମୁଣ୍ଡରେ ପଶି ହେଉଛି, ସେ ଆସିଲା ପରେ ବସିଲା ପରେ ରାତିରେ ମନେ ପଡ଼ିଲା, ଆରେ କେତେ ଗୁଡ଼େ କଥା ଆମକୁ ଭୁଲିଗଲି, ମୋତେ ଭଗବାନ ବୁଲେଇ ଦେଲେ, ପ୍ରଭୁପାଦ ବୁଲେଇ ଦେଲେ, ଏବେ ପୁଣି ହଠାତ୍ ଯାଇ ମନେ ପଡ଼ିଗଲା ପୁଣି।
ରେ ଭାଇ ମୋର ରୁଚିଟା ପ୍ରଭୁପାଦଙ୍କ ଶିଷ୍ୟମାନେ ଯାହା କହିଛନ୍ତି ଆମେ ତାକୁ ଗ୍ରହଣ କରିଛେ, ଆମେ ତାଙ୍କଠୁ ସବୁ ଗ୍ରହଣ କରିଛେ ନା, କିନ୍ତୁ ଦେଖ ଆମର ଗୁରୁବର୍ଗମାନେ ଯାହା କହିଛନ୍ତି, ଆମର ଗୁରୁଦେବ ଯାହା କହିଛନ୍ତି ଆମକୁ ଭଲ ଲାଗୁଛି, ତୁମକୁ ସେଟା ଭଲ ନ ଲାଗିପାରେ, ତୁମର ଗୁରୁଦେବ ଯାହା କହିଛନ୍ତି ସେଟା ଆଉ ଜଣେ ଭଲ ଲାଗିପାରେ, କିନ୍ତୁ ପ୍ରଭୁପାଦ ଯାହା କହି ସମସ୍ତଙ୍କୁ ଭଲ ଲାଗିବ। ଦେଖ ତୁମେ ଟ୍ରାଏ କଲେ କେହି କହିପାରିବନି ମୋତେ ପ୍ରଭୁପାଦଙ୍କର ଜିନିଷ ଭଲ ଲାଗୁନି ବୋଲି, କାହିଁକି ସେଟା ସେଟା ତୁମକୁ ଧରିବାକୁ ପଡ଼ିବ, ସେଟା କାହିଁକି ହେଲା, ସେଟା କାହିଁକି ହେଲା ତୁମକୁ ଧରିବାକୁ ପଡ଼ିବ, ସେଥିପାଇଁ ତାଙ୍କୁ ପ୍ରମାଣିତ କରିବାକୁ ପଡ଼ିବ। କାହିଁକି ଯୁଗାଚାର୍ଯ୍ୟ ତାଙ୍କ ପ୍ରିନ୍ସିପଲଟା ସବୁବେଳେ 10,000 ବର୍ଷ ପାଇଁ ରହିବ, ଆଉ ଏଇଟା ତାର ଜୀବନ ସ୍ୱୀକୃତି ନାହିଁ, ସେ ଜଣେ ସାଧୁଙ୍କୁ ଭେଟିଲା ତା ସ୍ୱୀକୃତି ହିସାବରେ ସେ ସାଧୁଙ୍କୁ ସେ ଗ୍ରହଣ କରିବ, ତା ସ୍ୱୀକୃତି ଏଟା ତାମାନେ ତାଙ୍କୁ ଡିସ୍ଟର୍ବ କାରଣ ସେ ପ୍ରଭୁପାଦ ଶକ୍ତି ଧରିକି ଆସିଛନ୍ତି, ତାଙ୍କ ତାର ଯେତିକି ସ୍ୱୀକୃତି ଅଛି ସେ ହିସାବରେ ତାଙ୍କୁ ଗୁରୁ ମିଳିଛନ୍ତି, ସେ ତାଙ୍କୁ ବିଶ୍ୱାସ କରିବେ, ସେ ଆଉ ଜଣେ ବିଶ୍ୱାସ କରିପାରିବନି, ଜଣେ ହାରି ବୈଷ୍ଣବ ଅଛନ୍ତି ତାର କମ୍ ସ୍ୱୀକୃତି ସେ ହାରି ବୈଷ୍ଣବ ବିଶ୍ୱାସ କରିପାରିବନି, କିନ୍ତୁ ପ୍ରଭୁପାଦଙ୍କର ଯେଉଁ ୟୁନିକ୍ ପୋଜିସନଟା ଯୋଗାଚାର୍ଯ୍ୟଙ୍କର ଯେଉଁ ୟୁନିକ୍ ପୋଜିସନଟା ସେଟା ସମସ୍ତଙ୍କୁ ଗ୍ରହଣ କରିଥାନ୍ତି, ତାଙ୍କ ଟିଚିଂ ସେ ସବୁବେଳେ କମନ୍ ହେଇକି ରହିବ। ଦେଖ ଯିଏ ବି ଆସୁଛି ସେ କେବେ କହିବେନି ପ୍ରଭୁପାଦଙ୍କ ଜିନିଷ ମୋତେ ଭଲ ଲାଗୁନି ବୋଲି, ଆମ ଗୁରୁଦେବ ଭଲ ପାଉଥିଲେ ଆମେ ବି ଭଲ ପାଇବୁ, ଯିଏ ବି ତୁମେ ବି ଭଲ ପାଇବ, ତୁମେ କାହାର ଶିଷ୍ୟ ହେବ, ପ୍ରଭୁପାଦଙ୍କ ଜିନିଷ ସବୁବେଳେ ଭଲ ଲାଗିବ, କାହିଁକି ନା ସେ ଯୁଗାଚାର୍ଯ୍ୟ ଇଜ୍ ଏମ୍ପାୱର୍ଡ ବାଇ ମହାପ୍ରଭୁ, ଏମ୍ପାୱର୍ଡ ବାଇ ଆଚାର୍ଯ୍ୟସ୍, ସେଥିପାଇଁ ପ୍ରଭୁପାଦଙ୍କୁ ପ୍ରମିନେଣ୍ଟ କରାଯାଏ। ଆଚାର୍ଯ୍ୟ ଯୋଗାଚାର୍ଯ୍ୟମାନେ ସବୁବେଳେ ପ୍ରମିନେଣ୍ଟ କରି ତାଙ୍କ ପୋଜିସନକୁ ରଖିବାକୁ ପଡ଼ିବ, ଯେମିତି ଶଙ୍କରାଚାର୍ଯ୍ୟ ଥିଲା ବେଳେ ଯେତେ ଶଙ୍କର ମନ୍ଦିର ଥିଲା ମତ ଥିଲା ତାଙ୍କ ମତରେ ଧରି ଚାଲିଥିଲା ନା ସମସ୍ତେ, ଆଉ ଏବେ ସେ ତାଙ୍କ ସମ୍ପ୍ରଦାୟ ଶଙ୍କରଙ୍କୁ ଶ୍ରେଷ୍ଠ କରୁଛନ୍ତି ନା, ଆମର ମହାପ୍ରଭୁଙ୍କ ପରମ୍ପରାରେ ଆମେ ମହାପ୍ରଭୁଙ୍କୁ ଶ୍ରେଷ୍ଠ କରୁଥିଲେ, ଯେତେବେଳେ ଆମ ଆଚାର୍ଯ୍ୟମାନେ ଆସିଲେ ସେ ଆଚାର୍ଯ୍ୟଙ୍କ ପରମ୍ପରାରେ ସେ ଆଚାର୍ଯ୍ୟଙ୍କୁ ପ୍ରମିନେଣ୍ଟ କରିକି ଆମେ ବଞ୍ଚିକି ରହିଲେ। ଆଚାର୍ଯ୍ୟମାନେ ସମୟ କାଳ ପରିସ୍ଥିତି ହିସାବରେ କୃଷ୍ଣଙ୍କ ଦ୍ୱାରା ଏମ୍ପାୱାର୍ଡ ହେଇକି ଯେଉଁ ପ୍ରିନ୍ସିପଲ ଗୁଡ଼ିକ କରନ୍ତି ସେଇଥିରେ ଜଗତର ସବୁ ଜୀବର କଲ୍ୟାଣ, କିନ୍ତୁ କମନ୍ ଜୀବର କଲ୍ୟାଣ ହେଇପାରିବନି, ଜଣେ ଉତ୍ତମ ଅଧିକାରୀ ଯେଉଁ ହାୟର ପ୍ଲାଟଫର୍ମ କଥା କହିଛନ୍ତି ଗୋଟେ ସାଧାରଣ ସ୍ୱୀକୃତି ଜୀବଟା ବୁଝିପାରେ ଡିଷ୍ଟର୍ବ ହବ, ଆମେ ଦେଖୁ ସେଟା ଏ ଗୁରୁଦେବ ଏତେ ତତ୍ତ୍ୱ କଥା କହିଛନ୍ତି ଯେ ଶୁଣିବେ ତାକୁ ଭଲ ଲାଗିବନି, ରୁଚି ଲାଗିବନି, ତା ମୁଣ୍ଡ ଡିଷ୍ଟର୍ବ ହେଇଯିବ, କାହିଁକି ତା ସ୍ୱୀକୃତିରେ ନାହିଁ ନା, ପ୍ରଭୁପାଦଙ୍କ କଥାଟା ସମସ୍ତଙ୍କୁ କମନ୍ ଲାଗିବ, ଏଇଟା ସ୍ୱୀକୃତିର ଜିନିଷଟା, କିନ୍ତୁ ସେ ଟିଚିଂଟା ଅଛି, ସେଟା ହାଇ ଟିଚିଂ ସେଟା ଦରକାର ଆବସୋଲ୍ୟୁଟ୍ କୃଷ୍ଣ ପ୍ରେମ ପାଇବା ପାଇଁ, କିନ୍ତୁ କ'ଣ କରିବା କମନ୍ ଜୀବଟା କିନ୍ତୁ ଉଦ୍ଧାର ପାଇବେ, ସବୁ ଜୀବ କିନ୍ତୁ ଉଦ୍ଧାର ପାଇବେ, ସେଥିରେ ଯୁଗାଚାର୍ଯ୍ୟମାନଙ୍କ ପାଖରେ ସବୁ ଜିନିଷ ରହିଛି, ତାଙ୍କର ଭଗବତ ଶକ୍ତିଟା ଏମିତି ରହିଛି, ତାଙ୍କ ସେ ପ୍ରେମ ପ୍ରାପ୍ତି କରୁଥିବାରୁ ଆରମ୍ଭ କରି ଶ୍ରଦ୍ଧା କତୁରୁ ପ୍ରେମ ପ୍ରାପ୍ତି ପାଇଁ ସବୁ ପଥ ତାଙ୍କୁ ଦେଇଛନ୍ତି, କିନ୍ତୁ ତାଙ୍କର ଯେଉଁ ପ୍ରିନ୍ସିପଲ ତାଙ୍କର ଯେଉଁ ବିଚାରଧାରାଟା ଏତେ ସୁନ୍ଦର ଯେ ଏଇଟା ଜଗତ ଜୀବମାନଙ୍କର ସବୁବେଳେ କଲ୍ୟାଣରେ ରହିବ, ସେ ବିଚାରଟାକୁ କେହି ବଦଳେଇ ପାରିବେନି କେବେ ବି। ପ୍ରଭୁପାଦଙ୍କ ଉପରେ ଯେତେ ଇସ୍କନ ଲକ୍ଷ ଲକ୍ଷ ଭକ୍ତ ଆସିବେ ସେମାନେ କେବେ କହିପାରିବେ ମୋତେ ପ୍ରଭୁପାଦଙ୍କ କଥାଟା ଭଲ ଲାଗୁନି, ଗୁରୁଦେବଙ୍କର ମୋର ଜିନିଷ ଭଲ ନା, କେବେ କହିପାରିବେନି, କାରଣ ଯେତେ ପ୍ରଭୁପାଦଙ୍କ ପ୍ରଭୁପାଦଙ୍କ ଶିଷ୍ୟମାନେ ସେମାନେ ତାଙ୍କରି ଶକ୍ତିରେ ବଳବାନ ନା, ଆଉ ସେମାନଙ୍କ ଶକ୍ତିଟା ଯେଉଁ ରହିଛି ସେଇ ଜୀବମାନଙ୍କ ପାଇଁ, କେତେ ଜୀବ ଅଛନ୍ତି ଅଧିକ ସ୍ୱୀକୃତିବାନ, ସେଇଥିପାଇଁ ସେ ପ୍ରଭୁପାଦଙ୍କ ତ ସ୍ୱୀକୃତି ପାଇକି ସେଇ ଜୀବମାନଙ୍କ ପାଇଁ ସେଇ ଗୁରୁ, କାରଣ ବେଷ୍ଟି ଗୁରୁ ନା, ଆଉ ସମଷ୍ଟି ଗୁରୁ, ସମଷ୍ଟି ଗୁରୁ ହେଲେ କୃଷ୍ଣ, ବେଷ୍ଟି ଗୁରୁ ହେଲେ ଗୁରୁବର୍ଗ, ତେଣୁ ଏଇ ଜୀବର ସ୍ୱୀକୃତି ହିସାବରେ କୃଷ୍ଣ ବେଷ୍ଟି ଗୁରୁମାନଙ୍କୁ ସବୁ ପଠେଇଛନ୍ତି, ତେଣୁ ଯାହାର ଯେଉଁ ସ୍ୱୀକୃତି ଭଗବାନ ଠାକୁର ଲେଖିଲେ ଆଚାର୍ଯ୍ୟମାନେ ଲେଖିଲେ ଯାହାର ସ୍ୱୀକୃତି ହିସାବରେ ତୁମକୁ ଗୁରୁ ମିଳିବ, ତୁମେ କେତେ ଭକ୍ତି କରିଛ ସେ ଗୁରୁଙ୍କୁ ତାଙ୍କ ଗୁରୁଙ୍କୁ ତ ସେ ଯେଉଁ ଶକ୍ତିଟା ପାଇଲା ତୁମକୁ ସେ ନେବେ, କିନ୍ତୁ ଯୁଗାଚାର୍ଯ୍ୟଙ୍କର ଯେଉଁ ପ୍ରିନ୍ସିପଲଟା ସେଟା ସବୁବେଳେ ୟୁନିକ୍ ହେଇକି ରହିବ, ସବୁବେଳେ ୟୁନିକ୍ ହେଇ ରହିବ, ଏଇଟା ଇନଷ୍ଟିଟ୍ୟୁସନାଲ ଜିନିଷ ନୁହେଁ, ଏଇଟା ଇନଷ୍ଟିଟ୍ୟୁସନ ଯେଟା ଇସ୍କନ କେବଳ ରଖିବା ପାଇଁ ଏଇଟା କରାଯାଉଛି, ଏଇଟା ନୁହେଁ, କାରଣ ମୁଁ ମାନେ ଆମର ଇସ୍କନ ଦୃଷ୍ଟିରୁ ଆମେ ଏଇଟା ଆମେ କହିଦେଉଛୁ, ସ୍କ୍ରୁଟିନାଇଜ୍ କରି ଦେଖୁ, ମୁଁ ସବୁ ଦେଖୁଛି ଅଲଗା ମଠରେ କ'ଣ କରୁଛନ୍ତି, କେମିତି ପ୍ରିଚିଂ କରୁଛନ୍ତି, କେମିତି ସେମାନେ ବିଦେଶ ଯାଉଛନ୍ତି, ତାଙ୍କ ଷ୍ଟାଇଲ କ'ଣ, ସବୁ ସବୁ ପ୍ରଭୁପାଦଙ୍କର ସଣ୍ଡେ ଫିଷ୍ଟ କରିବା, ସେ ପାର୍କକୁ ଯିବା, ପିକନିକ୍ କରିବା, ସଣ୍ଡେ ଫିଷ୍ଟ କରିବା, ସେ ଯେଉଁ ରେଷ୍ଟୁରାଣ୍ଟ ଖୋଲିବା, ଗେଷ୍ଟ ହାଉସ୍ ତିଆରି କରିବା, ଇଏ ପ୍ରିନ୍ସିପଲ ବିନା କେବେ ସେମାନେ କରିପାରିବେନି, ପ୍ରିଚିଂ ମୁମେଣ୍ଟକୁ କେବେ କରିପାରିବେନି, କାଣାଚାର୍ଯ୍ୟ କେବେ କରିପାରିବେ, ସେଥିପାଇଁ ଗୁରୁଦେବ ଏତେ ତତ୍ତ୍ୱ ଜାଣିଛନ୍ତି, କିନ୍ତୁ ଯେତେବେଳେ ମୋ ଗୁରୁ କହିଛନ୍ତି ମୋତେ ବୁକ୍ କ'ଣ ଗ୍ରନ୍ଥ ଲେଖିବାକୁ ପଡ଼ିବ, ଗୋର୍ଗୋବିନ୍ଦ ତୁମେ ତୁମେ ଟ୍ରାନ୍ସଲେଟ୍ କରିବ ଓଡ଼ିଆରେ ନା, ମୁଁ ଏଟା ଗୁରୁଙ୍କ ସେବା ମୁଁ କଲେ ପ୍ରସାଦ ପାଇବିନି, ଆଉ ଆମେ କ'ଣ ଆମେ ସବୁବେଳେ ବୁଝିବା ଦରକାର ଗୁରୁ ଶକ୍ତିଟା କିଭଳି ବେଷ୍ଟି ଜୀବ ପ୍ରତି, ସମଷ୍ଟି ଶକ୍ତି ହେଲା କୃଷ୍ଣ ନା, ବେଷ୍ଟି ଜୀବର ସ୍ୱୀକୃତି ହିସାବରେ ଭିନ୍ନ 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 ଗୁରୁ ରୂପରେ ସେ ପ୍ରକାଶ, ସେ ଶକ୍ତି ଶକ୍ତିରେ ଆସିଛି କେଉଁଠୁ କୃଷ୍ଣଙ୍କ ପାଖରୁ, ଆଉ ଗୁରୁ ତତ୍ତ୍ୱ ଭାରି ତ ମାନେ ଗୋଟେ ଡିପ୍ ଜିନିଷଟା ନା, ଏଟା ତ ବ୍ୟକ୍ତିଗତ ଜିନିଷ ନୁହେଁ, ଏଟା ଗୋଟେ ଶକ୍ତିର ଜିନିଷଟା, ତୁମ ସ୍ୱୀକୃତି ହିସାବରେ ତୁମେ ସେଭଳି ଗୁରୁ ପାଇବ, ସ୍ୱୀକୃତି ହିସାବରେ ରଖାହେଇଛି ଏଟା, ଆଉ ଦେଖୁନ ଆଠି ଲୋଡ଼ା ପୂର୍ଣ୍ଣା ଭକ୍ତି ଠାକୁରଙ୍କ ସ୍ୱୀକୃତି ହିସାବରେ ତୁମକୁ ଗୁରୁ ମିଳିବେ, କୃଷ୍ଣ ଆରେଞ୍ଜ କରିବେ, କୃଷ୍ଣ ତୁମ ଭିତରେ ରହିଛନ୍ତି, ତୁମେ ସେ ମିଳିଲେ ତୁମକୁ
ତୁମର ସୁକୃତି ସହିତ ମିଳିଲେ ସେ ତୁମକୁ ସେତିକି ବାଟ ଗାଇଡ୍ କରିବେ। କିନ୍ତୁ ପ୍ରିନ୍ସିପୁଲଟା ଯେଉଁ ଆସୁଛି, ପ୍ରିନ୍ସିପୁଲଟା କାହା କତିରୁ ଆସୁଛି, ସବୁ ଯୋଗାଚାର୍ଯ୍ୟ କତିରୁ ଆସୁଛି, ସେଇଟାକୁ ଆମକୁ ଆଡମିଟ୍ କରିବାକୁ ପଡ଼ିବ। ସେଇଟାକୁ ଆମେ କେବେ ପୋଜିସନ ମିନିମାଇଜ୍ କରାଯିବନି। ଆଉ ବିଶେଷ କରି ପ୍ରଭୁପାଦଙ୍କର ଅବଦାନ ହେଲା ଗୋଟେ ବହୁତ ବଡ଼ ଅବଦାନ, ଯେଉଁଟାକି କେବେ କରେ ଶାସ୍ତ୍ରକୁ କିଭଳି ବ୍ୟବହାରିକ ଜୀବନରେ, କଳିଯୁଗର ଏଭଳି ଏକ ଆଧୁନିକ ଜୀବନରେ ଶାସ୍ତ୍ରକୁ କିଭଳି ବ୍ୟବହାର କରିବାକୁ ପଡ଼ିବ। ପ୍ରିନ୍ସିପୁଲ ତୁମେ କହିପାରିବ, ମୁଁ ବି ଷ୍ଟ୍ରିକ୍ଟଫୁଲ ପ୍ରିନ୍ସିପୁଲ କହିପାରିବି, ଆମେ ବି କଟା ବ୍ରହ୍ମଚାରୀ ତୁ କୋସ୍ତ୍ରୀ ସାଙ୍ଗ କଥା କହିନୁ, କେ ହାତରୁ ଖାଇନୁ, ତୁମେ ଭାବୁନି କୋସ୍ତ୍ରୀ ସାଙ୍ଗରେ ଆମେ ଜୀବନ କେବେ ମୋବାଇଲରେ କଥା ହେଇନୁ, କିଛି ନାହିଁ, କେବେ ମୋବାଇଲ ଛାଡ଼ା ଆମ କଥା କିଛି ବି ନଥିଲା। ଷ୍ଟ୍ରିକ୍ଟ ପ୍ରିନ୍ସିପୁଲ ତୁମେ ନିଜେ ପାଳନ କରିଦେଇପାରିବ, ସେଇଟା ଇଟ୍ ଇଜ୍ ଅପ୍ ଟୁ ୟୁ। କିନ୍ତୁ ଗୁରୁ ବୈଷ୍ଣବଙ୍କର ସେବାକୁ ନେଇକି, ଆଚାର୍ଯ୍ୟଙ୍କର ସେବାକୁ ନେଇକି ତୁମେ ସେ ନିୟମ ଗୁଡ଼ାକ ରଖିପାରିବ ନାହିଁ, କାରଣ ଯୋଗାଚାର୍ଯ୍ୟ ଜିନିଷ ଗୁଡ଼ାକ କହିଛନ୍ତି ନା, ତୁ ସବୁ ମାନିବାକୁ ପଡ଼ିବ। ଏ ତୁମେ ସକ୍ସେସ ହେଇପାରିବନି, କାହିଁକି ନା ସବୁବେଳେ ମନେ ରଖିବା ଦରକାର, ଭକ୍ତି ଆମର ସମ୍ପତ୍ତି ନୁହେଁ, ଆମକୁ ଜଣଙ୍କ କତିରୁ ପାଇବାକୁ ପଡ଼ିବ। ଯାହାକୁ ପାଇବାକୁ ପଡ଼ିବ ତାଙ୍କ ନିୟମ ହିସାରେ ଚାଲିବାକୁ ପଡ଼ିବ, ଯାହାକୁ ପାଇବାକୁ ପଡ଼ିବ ତାଙ୍କ ନିୟମ ହିସାରେ ଚାଲିବାକୁ ପଡ଼ିବ। ବହୁତ ରୁଚି ନ ଲାଗିଲେ କ'ଣ ହବ ଆମକୁ, ରୁଚି ନାହିଁ, ଯେମିତି ଏସବୁ ମନ୍ଦିର ଚଳେଇବା, ରୁଚି ନାହିଁ ମୋର, ମୋର ରୁଚି ନାହିଁ ଏତେ ଲୋକ ସାଙ୍ଗେ ବ୍ୟବହାର କରିବା, ଏତେ ଲୋକଙ୍କ କଥା ବୁଝିବା, ନ ଆଇ ଡୋଣ୍ଟ ଲାଇକ୍, ନହେଲେ ବି କରିବାକୁ ପଡ଼ିବ, କରିବା କ'ଣ, ପୂର୍ବରୁ ସେଇଟା କରିଛନ୍ତି, ଆମକୁ ସେ ରାସ୍ତାନେ ପୁରଉଛନ୍ତି, ପୁରେଇ କରିବାକୁ ପଡ଼ିବ। ସେ ଖୁସି ହେବା ତାଙ୍କ ସେ ଖୁସି ହେଲେ ଆମକୁ କୃଷ୍ଣ ଭକ୍ତି ମିଳିବ, ସେଇଟା ମୋର ଯେମିତି ନେଚର ରହିଛି ତୁମର ସେମିତି ଗୋଟେ ନେଚର ଥିବ। ସବୁବେଳେ ସ୍ୱଭାବ ବିରୁଦ୍ଧରେ ସ୍ୱଭାବ ବିଜୟ ବୀର ଏକାଦଶ କୁ ଆଗଲା, ତୁମ ନେଚରକୁ ତୁମେ ଜୟ କରିପାରିଲେ ହିଁ ତୁମେ ବୀର ହବ। ଆମେ ଯେଉଁଟା ଭଲ ଲାଗୁନି ସେଟା କରିବାକୁ ପଡ଼ିବ, ଅର୍ଜୁନ ଭଲ ଲାଗୁନଥିଲା ଯୁଦ୍ଧ କରିବା, ଅହିଂସାଟା ଭଲ ଲାଗୁଥିଲା ଭଗବାନ କହିଲେ କର, ଏଇଟା ଗୋଟେ ଡିଫିକଲ୍ଟ ଜିନିଷ ନା, କାରଣ ମନର ବିଚାର ଉପରେ ହିଁ ଆମେ ଗୋଟେ କାମ କରିବାକୁ ପଡ଼ୁଛି। ସେଥିପାଇଁ ଆଚାର୍ଯ୍ୟମାନଙ୍କୁ ସବୁବେଳେ ସ୍ୱତନ୍ତ୍ର ସ୍ଥିତି ରଖିବାକୁ ପଡ଼ିବ। ଆଉ ଦଶ ହଜାର ରିଅଲାଇଜ୍ ନ କରୁଥିଲି, କାରଣ ଆମେ ସବୁ ଆମେ ତ ଏତେ ଆଉ ଆମେ ଲୋକ ସାଙ୍ଗେ ବେଶୀ ମିଶି ନଥିଲୁ ନା, ବ୍ରହ୍ମଚାରୀ ଥିଲୁ, ସନ୍ୟାସୀ ଗଲୁ, ଆମେ ମିଶି ନଥିଲୁ ଗୋଟେ, ଆମେ ଭାବୁଥିଲୁ ସମସ୍ତେ ଭକ୍ତି କରୁଛନ୍ତି, ବଢିଆ ଆସୁ, ଏତେ ବଡ଼ ଅଫିସର ଆଇଲାଣି, ଇଏ ଆଇଲାଣି, ତା ଆଇଲାଣି, କିନ୍ତୁ ଭିତରେ ସବୁ ଏଇ ଯେଉଁ ପ୍ରଚାର କଲାବେଳେ ସବୁ ଲୋକ ସାଙ୍ଗେ ମିଶିଲୁ, ଦେଖିଲୁ ଆରେ 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 ପ୍ରଭା ସବୁ କାହିଁକି ଜିନିଷ କରୁଛନ୍ତି, ଏମାନଙ୍କ ଷ୍ଟାଣ୍ଡାର୍ଡ ସବୁ ଏଇଆ ଆଉ, ଆଉ ତୁମେ ତାକୁ କ'ଣ ଗୋଟେ ହାୟର ଜିନିଷ ଦେବ, କିଛି ନା କିଛି ନା କିଛି ନା କିଛି ନା, କାମ ନୁହଁ କାମ ନୁହଁ। ସେ ଅପଲିଫ୍ଟ କେବଳ ସେ ଆଚାର୍ଯ୍ୟଙ୍କ ପ୍ରିନ୍ସିପାଲ ଯଦି ଉପରକୁ ଉଠିପାରିଲେ, ଡାଇରେକ୍ଟ ତୁମେ ଚେଷ୍ଟା କରନା ଗୋଟେ ହାୟର ଫିଲୋସଫି କହିଦେଲେ ସେମାନେ କିଛି ଡାଇଜେଷ୍ଟ କରିପାରିବେନି। ସିଦ୍ଧାନ୍ତ ପାଇଁ ତୁମେ ସିଦ୍ଧାନ୍ତ ନ ରହିଲେ ଅସୁବିଧା ହେଇଯିବ ନା, ସିଦ୍ଧାନ୍ତ ପାଇଁ ତ କହିପାରିବି, ଗୁରୁଦେବ ସବୁ ସିଦ୍ଧାନ୍ତ ଗୁଡ଼ା କହିଛି, ସିଦ୍ଧାନ୍ତ ନ ରହିଲେ ଯୋଉ ଡିବୁଟି ଗୋଟେ ତାର ସ୍ୱୀକୃତ ଉଚ୍ଚା ଅଛି, ସେ କ'ଣ ଭାବିବ, ସେ କହିବାଟା କିଛି ନାହିଁ ଆଙ୍କ ବୈଷ୍ଣବ ଧର୍ମରେ। ତେଣୁ ସିଏ ଗୁରୁଦେବ ଯାହା କୁହନ୍ତୁ, ଯୋଉ ପୂର୍ବପଦଙ୍କ ଶିଷ୍ୟମାନେ ଯୋଉ ହାରି ଟିଚିଂ ସିଦ୍ଧ, ସେଟା କାହାର ଶକ୍ତି, ପୂର୍ବପଦଙ୍କ ଶକ୍ତି, ସେଟା ସମୟକାଳ ପରିସ୍ଥିତିରେ ଆବଶ୍ୟକ ରହିଛି, ତାଙ୍କ ଦ୍ୱାରା ସେମାନେ ଏମ୍ପାର୍ଡ ହେଇକି ରହିଛନ୍ତି, ତାଙ୍କୁ ସେ ଶକ୍ତିରେ ଆସୁଛି, ତେଣୁ ସେଇ ବିଚାରଧାରା ଯିବେ ଯିବେ। ଆମର ସୁବାଦ ମାରା ଥିଲେ ତାଙ୍କୁ, ତାଙ୍କୁ ବୈଜ୍ଞାନିକ ବିଚାରଧାରା, ତାଙ୍କୁ ଭଗବାନ ତାଙ୍କୁ ପୂର୍ବପଦନ ହଉଥିଲେ, କାହାକୁ କେବଳ ନଥିଲା ଗୁରୁଙ୍କର ଶକ୍ତିଟା। ଆଉ ବହୁ ପ୍ରକାର ଜୀବ ରହିଛନ୍ତି ନା, ସେଇ ଜୀବମାନଙ୍କର କଲ୍ୟାଣ ପାଇଁ ବେଷ୍ଟି ଗୁରୁଙ୍କର କାର୍ଯ୍ୟଟା ରହିଲା, କିନ୍ତୁ ସବୁଠାକୁ ମନେ ରଖିବାକୁ ପଡ଼ିବ ଏ ଶକ୍ତିଟା କେଉଁଠୁ ଆସୁଛି, ଯୋଗାଚାର୍ଯ୍ୟଙ୍କ ପ୍ରିନ୍ସିପୁଲ ପାଖରୁ। ସେଥିପାଇଁ ପୂର୍ବପଦ କହିଥିଲେ ନାଇଁ, ମୋର ଟ୍ରାନ୍ସଲେସନ ପଡ଼ିବ, ମୋର ପରପୋର୍ଟ ପଡ଼ିବ। ଆରେ ଆମେ କମେଣ୍ଟରେ ଆମେ ଜାଣିଛୁ, ତୁ କମେଣ୍ଟରେ ପଡ଼ ଯାହା କରେ, ଯୋଗାଚାର୍ଯ୍ୟଙ୍କୁ ଦେଖିବାକୁ ପଡ଼ିବ ସେ କ'ଣ କହିଛନ୍ତି। ଆଉ ଯେଉଁମାନେ ସେ ପଏଣ୍ଟଟାକୁ ମିସ୍ କରୁଛନ୍ତି, ସେମାନେ ବହୁତ ସ୍କଲାର ହେଇଯିବେ, ବହୁତ କିଛି ଆଡ଼ଭାନ୍ସ କରିଯିବେ, କିନ୍ତୁ ମନେ ରଖିବା ଦରକାର ହୃଦୟରେ ଭକ୍ତିର ସର ପାତ୍ରତା କେବେ ଆସିପାରିବନି, କାହିଁକି ଭଗବାନ ତାଙ୍କୁ ପଠେଇଛନ୍ତି ନା, ଏଇଟା ଭଗବାନଙ୍କର ପୁରା ଗୋଟେ ସ୍ୱତନ୍ତ୍ର ଇଚ୍ଛା। ଆଉ ପ୍ରଥମେ ତାଙ୍କୁ ଏମ୍ପାୱାର୍ଡ କଲେ ରାଧାରାଣୀଙ୍କର ଅତି ପ୍ରିୟ ଲୋକ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର, ପ୍ରଥମେ ଦେଖାରେ ତାଙ୍କୁ କହିଦେଲେ ତୁମେ ଜଣେ ଏଜୁକେଟେଡ୍ ଲୋକ, ତୁମେ ଯାଅ। ତିନିବାର ତାଙ୍କୁ କହିଛନ୍ତି, ଲାଷ୍ଟ ଲେଟର ତାଙ୍କର ଥିଲା କେଉଁଠି, ଆମ ସେ ମଠଟା କ'ଣ, ପୁରୁଷୋତ୍ତମ, ପୁରୁଷୋତ୍ତମ ଗୋଡ଼ିଏ ମଠରୁ ପଠେଇଲେ ଲେଟର। ରାଧାକୁଣ୍ଡରେ ବୁଲିଲା ବେଳେ ଦେଖିଲେ ପୂର୍ବ ତାଙ୍କର ଫଟୋ ଅଛି, ରାଧାକୁଣ୍ଡରେ ପୂର୍ବ ତାଙ୍କ ଛୋଟ ପିଲାକୁ ଧରି ବୁଲୁଛନ୍ତି, ସେଠି ବି ଡ୍ରିମ୍ ଦେଖୁଛନ୍ତି ଭକ୍ତିଟାକୁ, ସେ ବି କହିଛନ୍ତି ରାଧାକୁଣ୍ଡରେ ତାଙ୍କୁ, ଯାଅ ତୁମେ ବିଦେଶରେ ପ୍ରଚାର କର। ଏ ଯେଉଁ ଏମ୍ପାୱାରିଂ ସିଷ୍ଟମଟା ଯେଉଁ ରହିଲା, ଏଇଟା ସେଠୁ ଆସିଛି ନା ଆଉ, ଆଉ ସେମାନେ ସେମାନେ ବୁଝିପାରୁନି, ଗୋଟେ କ୍ରିଟିସାଇଜ୍ କରିଦେଉଛନ୍ତି, କିଏ ଗୋଟେ ପ୍ରବଦ ଷ୍ଟିଚିଂ ସବୁ ଛୁଟିଆ ମନେକର, ସେ ଗୋଟେ କ'ଣ ଗଲା, ମୁଁ ଏଇଟା ଭଜନ କରିବି, କ'ଣ ତୁମେ ଭଜନ କରିବ, କ'ଣ ତୁମେ ଭଜନ କରିବ ମୋତେ ପଚାରୁଛି, ତୁମେ କେଉଁ ବୃନ୍ଦାବନର କେଉଁଠି କ'ଣ ରୁହ, ମୁଁ କେବେ ବି ମାନିବିନି, ମୁଁ କେବେ ବି ମୁଁ ମନ ମୁଁ ସିଦ୍ଧାନ୍ତକୁ ଦେଖୁଛି ନା, ସିଦ୍ଧାନ୍ତ ମ୍ୟାଚ୍ କହୁନି ମାନେ, ତୁମେ ଯେତେବେଳେ ପର୍ସନାଲିଟି ମୁଁ କେବେ ମାନିବିନି, ମୁଁ ଗର୍ବରେ କହୁନି, ମୁଁ ଦେଖିବି କୋଡ଼ିଏ ବୈଷ୍ଣବ ସିଦ୍ଧାନ୍ତକୁ, ସିଦ୍ଧାନ୍ତ ମ୍ୟାଚ୍ କହୁନି ମାନେ, ତୋ ପୋଜିସନକୁ ମୁଁ ଆଡମିଟ୍ କରିବା ପାଇଁ ଆଇ ଏମ୍ ନଟ୍ ରେଡି ଟୁ ଆଡମିଟ୍ ୟର୍ ପୋଜିସନ୍, ବିକଜ୍ ଆଇ ୱାଣ୍ଟ ଟୁ ସି ଦି ଫିଲୋସଫି, ଆଇ ୱାଣ୍ଟ ଟୁ ସି ଦି ସିଦ୍ଧାନ୍ତ, ହ୍ୱାଟ୍ ଇଜ୍ ଗୌଡ଼ିୟ ସିଦ୍ଧାନ୍ତ,
What is Acharya Siddhanta? If Acharya Siddhanta is not matched with personalities, you may stay in Vrindavan wherever you may be. We will not admit. First is our Siddhanta. Siddhanta should be there. And according to Siddhanta, we can recognize someone's position. Artificially cannot create your position. Artificially cannot create your bhajan. No. It should be matched with Siddhantas. This is Vaishnava principle. No one can say, no, I can do bhajan like that. No, we will not admit. Prabhupada is Yogacharyas. By Mahaprabhu's Gurudev used to say, Iskani Chaitanya Mahaprabhu's moment. And Prabhupada was empowered by Mahaprabhu. All previous Acharyas, his Guru, is empowered. His principle will continue for 10,000 years. That's why I speaking in Uriya, there's something. Like we have individual gurus, we like our gurus. We don't like someone gurus. Someone like his gurus, he don't like other gurus. But no one can say, I don't like Prabhupada. Why? None of his contemporary can say, okay, I don't like Prabhupada. Why? They're not saying. They have an individual guru. But we don't like other guru, he don't like my guru, I don't like your guru. We are in that stage, but everyone like Prabhupada. Why? That is position of Yogacharya. Therefore, we want always to follow Yogacharya's principle. That is beneficial for us, also it is beneficial for public. Their position is always unique. Our idea, we should give up our own ideas. Always we have to tie or we have to balance with Siddhantas. Siddhanta bolya chite na karalas, ya hita Krishna lage siddhira manas. Always we have to know the Siddhantas, then we can perform bhajanas. Otherwise we will become sahaja, we will be imitated. And that will create problem. In society, Vaishnavism, in our personal life. We are very strict to our Siddhantas. We can see in a parampara system, you see Sanat Guru Swami, Rupa Goswami, all acharyas, immediately whenever they see something fault, immediately, it not match with Siddhanta, immediately reject disciples, immediately kick out other things. Even Ballacharya is such a scholar, he has self-manifested deities, but Mahaprabhu reject immediately, because this Siddhanta, his Siddhanta is not match with Siddhar Swami. Mahaprabhu said he is a prostitute. We are trained up by Mahaprabhu's parampara. Mahaprabhu's mood is not to disrespect Pallavacharya. But Mahaprabhu became very furious, angry. Why he just divert the teachings of Siddhartha Swami? We are strict to Siddhantas, paramparas, acharyas. That we have to know. So, unless we realize the potency of acharyas, very difficult to perform bhajan. Very difficult. You can live in bhakti yoga, very difficult. Continue spiritual life, very difficult. Therefore, Prabhupada adopted this Guru Puja. I like, among all the programs in ISKCON, I like most, my favorite is Guru Puja. Yes. In other institution, anywhere you can see, in their samadhi, there is Guru Puja. Or in other places, but Prabhupada in the temple. Because we want mercy from acharyas. We have to, every day we have to pray. The Prabhupada also stick up. No, you have to come to Guru Puja. Even if you are not attending Mangala, this is not a big problem. But you have to attend Guru Puja. Even in Grastha, within his house, you have to worship Prabhupada, his Guru. Guru Puja is required. That is proper respect to previous acharyas. Siddhanta should be there. Something you like, you don't like, you are in an elevated position, that is a different thing. But you have to, always you have to give respect to our parampara system. That is maturity of spiritual life. Don't be immature. Unmature stage, unmature, you see. They're saying, well, I'm here, I'm doing this bhajan, I'm chanting 64 rounds. We don't think this is maturity. I don't think specially, I cannot say about others. If something is not matched with Gaudiya parampara, Gaudiya systems, I don't think this is matter in spiritual life.
past parampara system. However elevated you may be, if you little divert the parampara system, you are not enough mature. We will not admit, okay. Like sentimental, they're saying, I was reading one course in English, Prabhupada saying, oh, this, they are printing the books, and in the books they are mentioning, I saw the dream, Krishna came and he just feed me, I play with Krishna. Prabhupada said, all these things are nonsense. Nonsense, they're printing the books. Krishna came personally, sleep with them, play with them. Prabhupada said, this is nonsense. Why is it nonsense? It may be your practical experience, but we have to see the Siddhantas. Gaudiya Vaishnava means our life is Parampara Siddhanta. We are Siddhantivadi. We are not Sahaja, imitator. So, we have to be very strict to principle. We have to be very adhere to principle of Vaishnava systems. That is our life. We have to give proper respect to Acharyas, to Guru, because Guru is representative of Acharyas. Like our Guru, like Prabhupada disciples, they are representative of Prabhupada. So when we give proper respect to Guru, then it is respect to Acharyas. It is respect to Parampara system. So something is there, some secrets are there within. Therefore, you see, from our prayer we can see how our Parampara is bona fide. How our Parampara is bona fide. From one prayer you can understand. We are individually praying, Onga Jnanati Mirandasya Jnananjana Salakaya Chakhyur Unmilitam Jena Tasmai Sri Gurave Nama Gurave Nama. Okay, then Sri Chaitanya Manovishtam Stapitam Jena Bhutale Swayam Rupam Kadamayam Dadanti Sup. Then Rupa Goswami. Then Bandeyaham Sri Guru Sri Utapada Kamalam Sri Guru Nupaishnavascha Sri Rupam Saga. You see how Parampara system from Guru, then Rupa Goswami, then Swara Goswami. This is Parampara system. Our Siddhanta, we are always adhere to Siddhantas. Always, in our, we can say this is our inclination. My pronunciation, inclination towards Acharya system. That is our actual proud. Like family tradition, you know, in Mumbai, in Delhi, you can go in every city, like different caste people are there. In their marriage festival, you can see someone have a big cap, someone have a, like Balinese people, they have their tradition is different dress. In their festival, they have to wear. They have tradition. They are following their tradition. Family tradition. We have our family tradition. In Gaudiya, we have our family tradition. We are not imitator. Our family tradition is give proper respect to Acharyas. Acharya Upasana. This is prominent of our Sampradaya. Among four Sampradayas, our Sampradayas, Acharya Upasana is prominent. Because this is Krishna like Acharyas, Krishna like Bhakta. Therefore, in our Sampradaya, Bhakta Upasana, Acharya Upasana is prominent. Devotee have to understand these things. Don't be my imitator, don't become Sahaja. Okay, I will do bhajan. What bhajan you can do? What bhajan you can do? What is bhajan you don't know? You don't know. It's not so easy. Krishna condemned the idea of Arjuna. No, don't think like that. It looks like spiritual. Or you think, oh, if I will give up fighting, I go to forest and people will appreciate me. No. Especially Duryodhana will condemn you. Out of fear of Karna, you are give up this fighting. You will lose your prestige. You will lose your prestige. Perfectly, we have to understand the mood of Acharyas. Gurus like Arjuna. Krishna is there. He is clarifying the doubt. Krishna was his support. So we want support from Hari, Guru and Vaishnavas in our life. Then our life becomes sublime. Okay. Hare Krishna. Jai Bhagavad Gita ki jai. Srila Prabhupada Gurudev ki jai. Nitai Gaur Pramananda.